Ég er það auðvitað stuð þegar vakta sæðina minna, ég kom að það minna. En ég ætla ekki að lið. Parikita Maharajingar Bhagavan Sri Krishnanga prati Krutajnata Gyatana katha sravan korthile. Eki paribhavare Parikita Maharaj ଜୀବନର ଅନ୍ତିମ ସମୟରେ ଭଗବାନ କୃଷ୍ଣ କିପରି ତାଙ୍କର ପରିବାରକୁ ରକ୍ଷା କରୁଥିଲେ ସେ କଥା ସ୍ମରଣ କରି ଭଗବାନ କୃଷ୍ଣଙ୍କ ଚରଣରେ ନିଜର କୃତଜ୍ଞତା ବ୍ୟକ୍ତ କରୁଛନ୍ତି। ବର୍ତ୍ତମାନ ପରୀକ୍ଷିତ ମହାରାଜ ନିଜ କଥା ସ୍ମରଣ କରୁଛନ୍ତି ଯେ ସେ କିପରି ଭାବରେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ମାତୃଗର୍ଭରେ ରକ୍ଷା କରିଥିଲେ। ଦ୍ରୋଣାସ୍ତ୍ର ବିପ୍ଲୁଷ୍ଟ ଇଦଂ ମଦଙ୍ଗ ତେଣୁ ପରୀକ୍ଷିତ ମହାରାଜ କହୁଛନ୍ତି ଯେ ଦ୍ରୌଣୀ ଅର୍ଥାତ୍ ଦ୍ରୋଣପୁତ୍ର ଅଶ୍ୱତ୍ଥମାର ଅସ୍ତ୍ର ଦ୍ୱାରା ବ୍ରହ୍ମାସ୍ତ୍ର ଦ୍ୱାରା ବିପ୍ଲୁଷ୍ଟ ଇଦଂ ମଦଙ୍ଗ ମୋର ଏହି ଶରୀର ଦଗ୍ଧୀଭୂତ ହୋଇଯାଇଥିଲା। ଦ୍ରୋଣାସ୍ତ ବିପ୍ଲୁଷ୍ଟ ଇଦଂ ମଦଙ୍ଗମ ସନ୍ତାନ ବିଦଂ କୁରୁପାନ ଦବାନା ଏବଂ ମୁଁ ପରୀକ୍ଷିତ ମହାରାଜ କହୁଛନ୍ତି ଯେ ମୁଁ କୌରବ ବଂଶ ଏବଂ ପାଣ୍ଡୁ ବଂଶ ଏହି ଦୁଇ ବଂଶର ଏକମାତ୍ର ସନ୍ତାନ ବଞ୍ଚି ରହିଥିଲେ। କୁରୁକ୍ଷେତ୍ର ଯୁଦ୍ଧ ପରେ ମୁଁ ମାତୃଗର୍ଭରେ ଯେତେବେଳେ ଥିଲି ଏକମାତ୍ର ସନ୍ତାନ ଥିଲି କୁରୁ ଏବଂ ପାଣ୍ଡବ ବଂଶର। କିନ୍ତୁ ସେଇ ଏକମାତ୍ର ସନ୍ତାନକୁ ବଧ କରିବା ପାଇଁ ଦ୍ରୋଣପୁତ୍ର ଅଶ୍ୱତ୍ଥମା ତାର ବ୍ରହ୍ମାସ୍ତ୍ର ପ୍ରେରଣ କରିଥିଲା। ତେଣୁ ପରୀକ୍ଷିତ ମହାରାଜ କହୁଛନ୍ତି ଯୁଗୋପକୃଷୀ ଗତାର୍ଥ ଚକ୍ର ମାତୁଷ୍ଟମେୟ ଶରଣଂ ଗତାୟ। ତେଣୁ ସେହି ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ମୋର ମାତା ଯେତେବେଳେ ଶରଣ ଗ୍ରହଣ କଲେ ମୋର ରକ୍ଷା ପାଇଁ ମୋର ମାତା ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କର ଶରଣାପନ୍ନ ହେଲେ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଯୁଗୋପକୃଷୀ ଗତାର୍ଥ ଚକ୍ର ସେ ତତ୍କ୍ଷଣାତ୍ ତାଙ୍କର ଚକ୍ରକୁ ହସ୍ତରେ ଧରି ମୋର ମାତାଙ୍କର କୁକ୍ଷି ଅର୍ଥାତ୍ ଉଦରରେ ପ୍ରବେଶ କରି ମୋର ରକ୍ଷା କରିଥିଲେ। ତେଣୁ ପରୀକ୍ଷିତ ମହାରାଜ ନିଜର ମାତାଙ୍କ ପ୍ରତି ମଧ୍ୟ କୃତଜ୍ଞତା ଜ୍ଞାପନ କରୁଛନ୍ତି। ଭଗବାନ କୃଷ୍ଣଙ୍କ ସହିତ ନିଜ ମାତାଙ୍କ ପ୍ରତି ମଧ୍ୟ କୃତଜ୍ଞତା ବ୍ୟକ୍ତ କରୁଛନ୍ତି। ଯଦି ମାତା ଭଗବାନ କୃଷ୍ଣଙ୍କର ଶରଣାଗତ ହୋଇନଥାନ୍ତେ ତାହେଲେ ହୁଏତ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ରକ୍ଷା କରିବା ପାଇଁ ମାତୃଗର୍ଭରେ ପ୍ରବେଶ କରିନଥାନ୍ତେ। ତେଣୁ ଯେଉଁ ମାତାମାନେ ଭଗବାନ କୃଷ୍ଣଙ୍କର ଭକ୍ତ କୃଷ୍ଣଙ୍କର ଶରଣାପନ୍ନ ତାଙ୍କର ଭକ୍ତି ଦ୍ୱାରା ସେ ନିଜର ସନ୍ତାନମାନଙ୍କୁ ରକ୍ଷା କରିବା ପାଇଁ ସମର୍ଥ। ତେଣୁ ମାତା ଉତ୍ତରା ଭଗବାନ ଶ୍ରୀକୃଷ୍ଣଙ୍କର ଶରଣାପନ୍ନ ହୋଇ ତାଙ୍କର ଗର୍ଭକୁ ରକ୍ଷା କରିବା ପାଇଁ ସମର୍ଥ ହୋଇଥିଲେ। ତେଣୁ ପରୀକ୍ଷିତ ମହାରାଜ ମାତାଙ୍କର ପ୍ରତି କୃତଜ୍ଞତା ଜ୍ଞାପନ ସହିତ ଯେଉଁ ଭଗବାନ ଶ୍ରୀକୃଷ୍ଣ ଚକ୍ର ହସ୍ତରେ ଧରି ମାତାଙ୍କର ଉଦରରେ ପ୍ରବେଶ କରି ତାଙ୍କର ଦଗ୍ଧୀଭୂତ ଶରୀରକୁ ଏଇ ବ୍ରହ୍ମାସ୍ତ୍ର କବଳରୁ ରକ୍ଷା କରିଥିଲେ ତାଙ୍କ ପ୍ରତି ମଧ୍ୟ ନିଜର କୃତଜ୍ଞତା ବ୍ୟକ୍ତ କରୁଛନ୍ତି। ଯଦିଓ ପରୀକ୍ଷିତ ମହାରାଜଙ୍କର ଶରୀର ଦଗ୍ଧୀଭୂତ ହୋଇଯାଇଥିଲା କିନ୍ତୁ ଭଗବାନ ଶ୍ରୀକୃଷ୍ଣ ନିଜର ଅସ୍ତ୍ର ତେଜ ଦ୍ୱାରା ବ୍ରହ୍ମାସ୍ତ୍ରର ତେଜକୁ ମୟନ କରି ପରୀକ୍ଷିତମ ଆନନ୍ଦଙ୍କୁ ନୂତନ ଶରୀର ପ୍ରଦାନ କଲେ। ଏହା ଥିଲା ଭଗବାନ କୃଷ୍ଣଙ୍କର ଚମତ୍କାର। କେବଳ କୃଷ୍ଣ ଏହା କରିପାରିବେ, ଅନ୍ୟ କେହି ଏପରି କାର୍ଯ୍ୟ କରିବା ପାଇଁ ଅକ୍ଷମ। ସେ ଅସମ୍ଭବକୁ ସମ୍ଭବ କରିବା ସାମର୍ଥ୍ୟ ଭଗବାନ କୃଷ୍ଣଙ୍କର ରହିଛି। ତେଣୁ ଏପରି ପରିସ୍ଥିତିରେ ପରୀକ୍ଷିତ ମହାରାଜ ସେହି ଭଗବାନ କୃଷ୍ଣଙ୍କର କଥା ସ୍ମରଣ କରି ଶ୍ରୀ ଶୁକଦେବ ଗୋସ୍ୱାମୀଙ୍କୁ ପୁନଃ ପ୍ରଶ୍ନ କରୁଛନ୍ତି ଯେ ହେ ମୁନିଶ୍ରେଷ୍ଠ, ଆପଣ କୃପା କରି କୁହନ୍ତୁ ଯେ ସେହି ଭଗବାନ ଶ୍ରୀକୃଷ୍ଣ ଯଦିଓ ମଥୁରାରେ କଂସର ବନ୍ଦୀଶାଳରେ ଜନ୍ମଗ୍ରହଣ କଲେ, ସେ ନିଜର ପିତୃଗୃହ ତ୍ୟାଗ କରି ବୃନ୍ଦାବନ କାହିଁକି ଚାଲିଗଲେ, ବ୍ରଜଭୂମିକୁ କାହିଁକି ଚାଲିଗଲେ, ଏବଂ ସେଠାରେ କିପରି ଲୀଳାମାନ ସେ ପ୍ରକାଶ କଲେ ବ୍ରଜଭୂମିରେ, ଏବଂ ବ୍ରଜଭୂମି ପରିତ୍ୟାଗ କରି ଶେଷରେ ମଥୁରା ଏବଂ ଦ୍ୱାରକାରେ କେତେ ବର୍ଷ ପର୍ଯ୍ୟନ୍ତ ସେ ଲୀଳା ବିଳାସ କରିଥିଲେ। ସେହି ଭଗବାନ ଶ୍ରୀକୃଷ୍ଣ ନିଜର ମାତୃଳ କଂସକୁ କାହିଁକି ବଧ କରିଥିଲେ। ତେବେ ଏପରି ଅନେକ ପ୍ରଶ୍ନ ପରୀକ୍ଷିତ ମହାରାଜଙ୍କର ମନରେ ଉଠିଛି। ତେଣୁ ସେ ଶୁକଦେବ ଗୋସ୍ୱାମୀଙ୍କୁ ସେହି ଭଗବାନ କୃଷ୍ଣ ସମ୍ବନ୍ଧୀୟ ପ୍ରଶ୍ନ କରୁଛନ୍ତି ପରୀକ୍ଷିତ ମହାରାଜ। ତେବେ ଯେତେବେଳେ ପରୀକ୍ଷିତ ମହାରାଜ ଏପରି ପ୍ରଶ୍ନ କରୁଛନ୍ତି, ସେ ଶୁକଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଆଶ୍ୱସ୍ତ କରି କହୁଛନ୍ତି, ରାଜନ ତୁମେ ନିରାହାରରେ ବର୍ତ୍ତମାନ ଦିବସ ବ୍ୟତୀତ କରୁଛ, କାରଣ ପରୀକ୍ଷିତ ମହାରାଜ ପ୍ରତିଜ୍ଞା କରିଥିଲେ ମୃତ୍ୟୁ ପର୍ଯ୍ୟନ୍ତ ସେ ଅନ୍ନ ଜଳ ତ୍ୟାଗ କରିବେ। ତେଣୁ ଶୁକଦେବ ଗୋସ୍ୱାମୀ କହୁଛନ୍ତି ଯେ ତୁମେ ନିଶ୍ଚିତ ଭାବରେ ଅନାହାରରେ ରହି କ୍ଲାନ୍ତି ଅନୁଭବ କରୁଥିବ, ତେଣୁ ତୁମେ ଟିକେ ବିଶ୍ରାମ କର। କିନ୍ତୁ ପରୀକ୍ଷିତ ମହାରାଜ ଅନବରତ ସେହି ଭଗବାନ କୃଷ୍ଣଙ୍କର କଥା ଶ୍ରବଣ କରିବା ପାଇଁ ଏତେ ଉତ୍ସୁକ ହୋଇ ପଡ଼ିଛନ୍ତି ଯେ କ୍ଷୁଧା ତୃଷ୍ଣା ତାଙ୍କର ଉତ୍ସୁକତାକୁ ବା ଉତ୍ସାହକୁ ବାଧିତ କରିପାରୁନାହିଁ। ଆମେ ଅନେକ ସମୟରେ କିଛି ସମୟରେ ଭଗବାନଙ୍କର କଥା ଶ୍ରବଣ କରୁ କରୁ ଆମକୁ ନିଦ୍ରା ଆସିଯାଉଛି, ବା କିଛି ସମୟ ବ୍ୟତୀତ ହେବା ପରେ ଆମେ ଘଣ୍ଟା ଦେଖୁଛେ ଯେ କେତେବେଳେ ଶେଷ ହେବ ପ୍ରବଚନ, କେତେବେଳେ ଘରକୁ ଯିବା। ତେଣୁ ଆମେ ଏକକାଳୀନ ଘଣ୍ଟେ ଦୁଇ ଘଣ୍ଟା ଶୁଣିବା ଆମ ପକ୍ଷରେ ସମ୍ଭବପର ହେଇପାରୁନି। ଅଥଚ ପରୀକ୍ଷିତ ମହାରାଜ ସାତ ଦିନ ଧରି ଅନାହାରରେ କୌଣସି ଅନ୍ନ ଜଳ ଗ୍ରହଣ କରିନାହାନ୍ତି, କିନ୍ତୁ ଭଗବାନ କୃଷ୍ଣଙ୍କର କଥା ଶ୍ରବଣ କରିବା ପାଇଁ ଏତେ ଉତ୍ସୁକ ହେଇଛନ୍ତି, ଏତେ ଉତ୍ସାହ ତାଙ୍କର ରହିଛି ଯେ ସେ କ୍ଷୁଧା ତୃଷ୍ଣାକୁ ମଧ୍ୟ ଖାତିର କରୁନାହାନ୍ତି। ଅନବରତ ସେ କୃଷ୍ଣ କଥା ଶ୍ରବଣ କରିବା ପାଇଁ ସେ ପ୍ରୟାସ ହେଇଛନ୍ତି। ତେଣୁ ଶୁକଦେବ ଗୋସ୍ୱାମୀ ତାଙ୍କୁ ଟିକେ ବିଶ୍ରାମ କରିବା ପାଇଁ ଯେତେବେଳେ ଉପଦେଶ ପ୍ରଦାନ କରୁଛନ୍ତି, ସେତେବେଳେ ପରୀକ୍ଷିତ ମହାରାଜ କହୁଛନ୍ତି, ନୈଶାଦି ଦୁଷାହା ଛିନ୍ନା ତ୍ୟକ୍ତ ଅପିବାଧତେ, ହେ ମୁନିଶ୍ରେଷ୍ଠ, ସମୟ ଥିଲା ଯେତେବେଳେ ମୁଁ କ୍ଷୁଧା ତୃଷ୍ଣାରେ ପୀଡ଼ିତ ହେଇ ଶ୍ରମିକମାନଙ୍କର ଆଶ୍ରମକୁ ଯାଇଥିଲି, ଏବଂ ସେଠାରେ ଶ୍ରମିକମାନଙ୍କ ଆଶ୍ରମରେ ଜଳ ପ୍ରାପ୍ତ ହେଇନଥିବା ହେତୁ ମୁଁ କ୍ରୋଧିତ ହେଇ ଶ୍ରମିକମାନଙ୍କ ଗଳାରେ ମୃତ ସର୍ପ ବେଷ୍ଟନ କରିଥିଲି, ଏବଂ ଆଜି ତାର ସେହି ପରିଣାମ ମୋତେ ଭୋଗ କରିବାକୁ ହେଉଛି। ମୁଁ ଅଭିଶପ୍ତ ହେଇଛି, ଆଜିଠାରୁ ସପ୍ତମ ଦିନରେ ସର୍ପ ଦଂଶନରେ ମୋର ମୃତ୍ୟୁ ହେବ। ତେବେ ମୁଁ ଆଉ ସେ ଭୁଲ କରିବାକୁ ଚାହୁଁନି, ସେ କ୍ଷୁଧା ତୃଷ୍ଣାରେ ମୁଁ ଯେତେବେଳେ ପୀଡିତ ହେଇଥିଲି ସେତେବେଳେ ମୋ ଦ୍ୱାରା ଏପରି ଏକ ମହାନ ତ୍ରୁଟି ହେଇଗଲା। କିନ୍ତୁ ମୁଁ ଆଉ ସେ କ୍ଷୁଧା ପ୍ରଶ୍ନରେ ପୀଡିତ ହେଉ ନାହିଁ। ବର୍ତ୍ତମାନ କ୍ଷୁଧା ପ୍ରଶ୍ନକୁ ସହନ କରିବାକୁ ଶିଖି ନେଇଛି। ନୈଶାଦି ଦୋଷାକ୍ଷୁଣା ତେତ ବିବାଦ ହେତେ, ତେଣୁ ବର୍ତ୍ତମାନ ମୋତେ ଏଇ କ୍ଷୁଧା ପ୍ରଶ୍ନ ଆଉ ମୋତେ ବାଧା ଉତ୍ପନ୍ନ କରୁନାହିଁ। ମୋର କୃଷ୍ଣ କଥା ଶ୍ରବଣରେ ଏହା କୌଣସି ବାଧା ଉତ୍ପନ୍ନ କରୁନାହିଁ। ତେବେ ପରୀକ୍ଷିତ ମହାରାଜ ଜୀବନ ଧାରଣ କରୁଛନ୍ତି କିପରି, ଅନ୍ନ ଜଳ ତ୍ୟାଗ କରିଛନ୍ତି, ତାହେଲେ ସେ ବଞ୍ଚି ରହିଛନ୍ତି କିପରି? ତେଣୁ ପରୀକ୍ଷିତ ମହାରାଜ କହୁଛନ୍ତି ଯେ ପିବନ୍ତ ମୁତ ମୁଖାମ ବୋଜ ଚ୍ୟୁତ ହରି କଥା ଅମୃତ। ହେ ମୁନିଶ୍ରେଷ୍ଠ, ମୁଁ ଯଦିଓ ଅନ୍ନ ଜଳ ତ୍ୟାଗ କରିଛି କିନ୍ତୁ ତଥାପି ଆପଣଙ୍କର ମୁଖ ପଦ୍ମରୁ ନିଶ୍ଚିତ ହରି କଥାମୃତକୁ ମୁଁ ପାନ କରୁଛି। ତେଣୁ ସେ ହରି କଥାମୃତ ପାନ ଦ୍ୱାରା ମୁଁ ଆଉ କୌଣସି କ୍ଷୁଧା ତୃଷ୍ଣାର ପୀଡ଼ାକୁ ଅନୁଭବ କରୁନାହିଁ ବା କୌଣସି ପ୍ରକାର କ୍ଲାନ୍ତି ମଧ୍ୟ ଅନୁଭବ କରୁନାହିଁ। ତେଣୁ ଆପଣ କୃପା କରି ସେହି ଭଗବାନ କୃଷ୍ଣଙ୍କର କଥା କହିଚାଲନ୍ତୁ, ମୋର କୌଣସି ଏଥିପାଇଁ ବିଶ୍ରାମ କରିବାର କୌଣସି ଆବଶ୍ୟକତା ନାହିଁ। ତେଣୁ ଯେତେବେଳେ ପରୀକ୍ଷିତ ମହାରାଜ ଏପରି ଉତ୍ତର ଦେଲେ ସେତେବେଳେ ପ୍ରସ୍ତୁତ ସ୍ୱାମୀ କହୁଛନ୍ତି, ଏବଂ ନିଶମ୍ୟ ଭୃଗୁନନ୍ଦନ ସାଦମ ବୟା ସକୀଶ ଭଗବାନ ଅଥ ବିଷ୍ଣୁରାତ। ତେଣୁ ଯେତେବେଳେ ଏହିପରି ଭାବରେ ପରୀକ୍ଷିତ ମହାରାଜ ଉତ୍ତର ଦେଲେ ସେତେବେଳେ ହେ ଭୃଗୁନନ୍ଦନ ବୟା ସକୀଶ ଭଗବାନ ଅଥ ବିଷ୍ଣୁରାତ, ଏହିପରି ପରୀକ୍ଷିତ ମହାରାଜଙ୍କର ସାଧୁ ପ୍ରଶ୍ନ ଭଗବାନ କୃଷ୍ଣଙ୍କ ସମ୍ବନ୍ଧୀୟ ପ୍ରଶ୍ନ ଶ୍ରବଣ କରି ବୟାସକୀ ଅର୍ଥାତ୍ ଶ୍ରୀ ସୁଖଦେବ ଗୋସ୍ୱାମୀ ଅର୍ଥାତ୍ ବିଷ୍ଣୁରାତ ପରୀକ୍ଷିତ ମହାରାଜ ଯେ ଭଗବାନ ବିଷ୍ଣୁଙ୍କ ଦ୍ୱାରା କୃଷ୍ଣଙ୍କ ଦ୍ୱାରା ରକ୍ଷିତ ହୋଇଥିଲେ, ପ୍ରତ୍ୟେକ କୃଷ୍ଣ ଚରିତଂ କଳି କର୍ମ ସଗ୍ନ, ତେଣୁ ପରୀକ୍ଷିତ ମହାରାଜଙ୍କର ଏହି ପ୍ରଶ୍ନର ଭୂୟସୀ ପ୍ରଶଂସା କରି ତାଙ୍କୁ ଧନ୍ୟବାଦ ଅର୍ପଣ କରି ଏପରି ପ୍ରଶ୍ନ ପାଇଁ ଶ୍ରୀ ଶୁକଦେବ ଗୋସ୍ୱାମୀ କୃଷ୍ଣ ଚରିତ ବ୍ୟାହତ ଭାଗବତ ପ୍ରଧାନ, କୃଷ୍ଣ ଚରିତ କୃଷ୍ଣ କଥା ଆରମ୍ଭ କରିବାକୁ ଯାଉଛନ୍ତି। ତେବେ ସେ ଶ୍ରୀ ଶୁକଦେବ ଗୋସ୍ୱାମୀ କୃଷ୍ଣ ଚରିତଂ କଳି କଳମ ସ୍ୱାଧୀନ, ଏଇ ଭଗବାନ କୃଷ୍ଣଙ୍କର କଥା ତାହା କଳିର କଳମସ ଦୋଷକୁ ଦୂର କରିବା ପାଇଁ ସମର୍ଥ। କଳିର ଯାହା ସବୁ ଦୋଷ ରହିଛି ଯେପରି ଶ୍ରୀମଦ ଭାଗବତରେ କୁହାଯାଇଛି, ପ୍ରାୟଣ ଅଳପାୟସ ଅସଭ୍ୟ କଳାବସ୍ମିନ୍ ଯୋଗେ ଜମା ମନ୍ଦ ସୁମନ୍ଦ ମତୟ ମନ୍ଦ ଭାଗ୍ୟା ହି ଉପଦ୍ରତା। କେଉଁଛି କଳିର ଦୋଷ ଯେ କଳିଯୁଗରେ ଲୋକମାନେ ଅଳ୍ପ ଆୟୁଷ ହେବେ, ସେମାନଙ୍କର ଆୟୁ କମିଯିବ। ଏବେ ଯଦିଓ କଳିଯୁଗରେ ଲୋକମାନଙ୍କର ଆୟୁ 100 ବର୍ଷ ରହିଛି କିନ୍ତୁ କଳିଯୁଗର ଅଗ୍ରଗତି ସଙ୍ଗେ ସଙ୍ଗେ ତାହା 100 ବର୍ଷରୁ ବର୍ତ୍ତମାନ କମି ଆସି 90-95 ବର୍ଷ ଏବଂ ଏତେ ବର୍ଷ ପର୍ଯ୍ୟନ୍ତ ମଧ୍ୟ ସମସ୍ତେ ଜୀବିତ ରହୁନାହାନ୍ତି। 80-85 ମଧ୍ୟରେ ପ୍ରାୟ ଅଧିକାଂଶ ଲୋକ ପ୍ରାଣ ତ୍ୟାଗ କରୁଛନ୍ତି। ଠିକ ସେହିପରି ଏ କଳିଯୁଗର ଅଗ୍ରଗତି ସହିତ ଲୋକମାନଙ୍କର ଆୟୁ ଧୀରେ ଧୀରେ କମି କଳିଯୁଗର ଶେଷ ଆଡ଼କୁ ମାତ୍ର 15-20 ବର୍ଷ ରହିବ। ତେଣୁ କଳିଯୁଗରେ ଏହା ହେଉଛି ଏକ ଲକ୍ଷଣ, କଳିଯୁଗର ଲୋକମାନେ ଅଳ୍ପାୟୁଷ ହେବେ, ମନ୍ଦମତି ହେବେ, ସେମାନଙ୍କର ବୁଦ୍ଧି ମଧ୍ୟ ମନ୍ଦ ହେବ, ମନ୍ଦ ଭାଗ୍ୟ ହେବେ, ସେମାନଙ୍କର ଭାଗ୍ୟ ମନ୍ଦ ଭାଗ୍ୟ, ଅର୍ଥାତ୍ ସେମାନେ ଅନେକ ପ୍ରକାର କଷ୍ଟ ଭୋଗ କରିବେ କଳିଯୁଗରେ। ଉପଦ୍ରୁତା ମନ୍ଦ ଭାଗ୍ୟାଦି ଉପତ୍ରତା ସେମାନେ ବିଭିନ୍ନ ପ୍ରକାର କଷ୍ଟ ଭୋଗ କରିବେ କଳିଯୁଗରେ। ସେମାନେ ଉପଯୁକ୍ତ ଖାଦ୍ୟ ପ୍ରାପ୍ତ ହେଇପାରିବେ ନାହିଁ, ଶୁଦ୍ଧ ଖାଦ୍ୟ ଶୁଦ୍ଧ ବାୟୁ ପ୍ରାପ୍ତ ହେଇପାରିବେ ନାହିଁ, ଶୁଦ୍ଧ ଜଳ ପ୍ରାପ୍ତ ହେଇପାରିବେ ନାହିଁ। ଏହିପରି ଭାବରେ ସେମାନେ ସବୁ ଦିଗରୁ ପ୍ରତାଡ଼ିତ ହେବେ, ପୀଡ଼ିତ ହେବେ କଳିଯୁଗର ଲୋକମାନେ। ତେଣୁ ଏସବୁ କଳିର ଦୋଷ, କିନ୍ତୁ କଳି କଳମ ସାଗୁନ ଭଗବାନ କୃଷ୍ଣଙ୍କର କଥା କଳିର ସମସ୍ତ ଦୋଷକୁ ନିବାରଣ କରିବା ପାଇଁ ସମର୍ଥ। ତେଣୁ ଭଗବାନ ଶ୍ରୀକୃଷ୍ଣଙ୍କର କଥା ଶ୍ରବଣୀୟ, କୀର୍ତ୍ତନୀୟ ଏବଂ ସ୍ମର୍ତ୍ତବ୍ୟ। ଭଗବାନ କୃଷ୍ଣଙ୍କ କଥା ଶ୍ରବଣ କରିବା ଉଚିତ, କୀର୍ତ୍ତନ କରିବା ଉଚିତ ଏବଂ ସ୍ମରଣ କରିବା ଉଚିତ ସବୁ ସମୟରେ। ତାହେଲେ ବ୍ୟକ୍ତି ଏହି କଳିର ଦୋଷରୁ ମୁକ୍ତ ହେଇ ମୃତ୍ୟୁ ସମୟରେ ଭଗବାନ କୃଷ୍ଣଙ୍କର ସ୍ମରଣ କରି ଭଗବାନ କୃଷ୍ଣଙ୍କର ଧାମକୁ ପ୍ରାପ୍ତ ହେବ। ତାକୁ ବାରମ୍ବାର ଏହି ଭୌତିକ ସଂସାରରେ ଜନ୍ମଗ୍ରହଣ କରି ଭୌତିକ ସଂସାରର କଷ୍ଟ ଭୋଗ କରିବାକୁ ପଡ଼ିବ ନାହିଁ। ତେଣୁ ସେ ଶୋକଦେବ ଗୋସ୍ୱାମୀ ପ୍ରତ୍ୟେକ କୃଷ୍ଣ ଚରିତ୍ର କଳି କର୍ମ ସଗ୍ନମ ବାହତ ଭାଗବତ ପ୍ରଧାନ। ତେଣୁ ଶୁକଦେବ ଗୋସ୍ୱାମୀ ଯିଏକି ଭାଗବତ ପ୍ରଧାନ, ଭାଗବତ ମାନଙ୍କ ମଧ୍ୟରେ ଶ୍ରେଷ୍ଠ, ଭାଗବତ ଗ୍ରନ୍ଥ ଭାଗବତ ଭକ୍ତ ଭାଗବତ, ଭାଗବତ ଭଗବାନ ସମ୍ବନ୍ଧୀୟ ଗ୍ରନ୍ଥ। ଭାଗବତରେ ଭଗବାନ କୃଷ୍ଣଙ୍କ ସମ୍ବନ୍ଧରେ କଥା ରହିଛି ଏବଂ ଭକ୍ତ ଭାଗବତ ମାନେ ଭଗବାନ କୃଷ୍ଣଙ୍କର ଭକ୍ତ ତଦୀୟ କୃଷ୍ଣଙ୍କର ଲୋକ ନିଜ ଜନ ବିଷ୍ଣୁ ଜନ। ତେଣୁ ଭକ୍ତ ଭାଗବତଙ୍କ ମୁଖରେ ହିଁ ଗ୍ରନ୍ଥ ଭାଗବତର କଥା ଶ୍ରବଣ କରିବା ବିଧେୟ। ତେଣୁ ବର୍ତ୍ତମାନ ବୟାସ କି ଶୁକଦେବ ଗୋସ୍ୱାମୀ ଯିଏକି ଭକ୍ତ ଭାଗବତ ଭାଗବତ ମାନଙ୍କ ମଧ୍ୟରେ ଶ୍ରେଷ୍ଠ, ତାଙ୍କ ମୁଖରୁ ଶୁକଦେବ ପରୀକ୍ଷିତ ମହାରାଜ ଯିଏକି ଅନେକ ଭାଗବତ ଯିଏକି ଭଗବାନ ବିଷ୍ଣୁଙ୍କ ଦ୍ୱାରା ବାଲ୍ୟକାଳରେ ରକ୍ଷିତ ହୋଇଥିଲେ ସେ ବର୍ତ୍ତମାନ ଶ୍ରବଣ କରୁଛନ୍ତି ଭଗବାନ କୃଷ୍ଣଙ୍କର କଥା। ତେବେ ଶୁକଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କୁ ତାଙ୍କର ପ୍ରଶ୍ନ ପାଇଁ ଧନ୍ୟବାଦ ଅର୍ପଣ କରି ପରୀକ୍ଷିତଙ୍କୁ ପ୍ରଶଂସା କରି କହୁଛନ୍ତି ଯେ ସମ୍ୟକ ବ୍ୟବସ୍ଥିତ ବୁଦ୍ଧି ତବ ରାଜସ୍ୱୀ ସତ୍ତମ। ହେ ରାଜସ୍ୱୀ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ପରୀକ୍ଷିତ ମହାରାଜ, ଆପଣ ସମ୍ୟକ ବ୍ୟବସ୍ଥିତ ବୁଦ୍ଧି, ଆପଣଙ୍କର ବୁଦ୍ଧି ପୂର୍ଣ୍ଣ ରୂପରେ ସ୍ଥିର ହୋଇଯାଇଛି। ତାହେଲେ ଶୁକଦେବ ଗୋସ୍ୱାମୀ କିପରି ଜାଣିଲେ ଯେ ପରୀକ୍ଷିତ ମହାରାଜଙ୍କର ବୁଦ୍ଧି ସମ୍ପୂର୍ଣ୍ଣ ସ୍ଥିର ହୋଇଛି? ତେଣୁ ଶୁକଦେବ ଗୋସ୍ୱାମୀ କହୁଛନ୍ତି ସମ୍ୟକ ବ୍ୟବସ୍ଥିତ ବୁଦ୍ଧି ତବ ରାଜସ୍ୱୀ ସତ୍ତମ ବାସୁଦେବ କଥା ଜାଣନ୍ତେ ଯଜ୍ଞାତା ନୈଷ୍ଠିକ ରତି। ଏଇଥିରୁ ପ୍ରମାଣ ମିଳୁଛି ଯେ ତୁମର ବୁଦ୍ଧି ସ୍ଥିର ହେଇଛି, କାରଣ ଭଗବାନ ବାସୁଦେବଙ୍କ କଥାରେ ତୁମର ନିଷ୍ଠାପୂର୍ବକ ରତି ଉଦୟ ହେଇଛି। ରତି ଅର୍ଥାତ୍ ରୁଚି ଆଗ୍ରହ ଉତ୍ପନ୍ନ ହେଇଛି। ତେଣୁ ଯେଉଁମାନଙ୍କର ଭଗବାନଙ୍କର କଥା ଶ୍ରବଣ କରିବା ପ୍ରତି ଆଗ୍ରହ ରହିଥାଏ, ଅତ୍ୟଧିକ ଆଗ୍ରହ, ଯେଉଁମାନେ କି ଅନ୍ନ ଜଳ ନିଦ୍ରାକୁ ତ୍ୟାଗ କରି ଭଗବାନ କୃଷ୍ଣଙ୍କର କଥା ଶ୍ରବଣ କରିବା ପାଇଁ ଆଗ୍ରହୀ ହୋଇଥାଉ, ସେଥିରୁ ବୁଝାଯିବ ଯେ ସେମାନଙ୍କର ବୁଦ୍ଧି ନିଶ୍ଚିତ ଭାବରେ ପୂର୍ଣ୍ଣ ରୂପରେ ସ୍ଥିର ହୋଇଛି। ସ୍ଥିର ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ହିଁ ଭୌତିକ ସଂସାରର ସମସ୍ତ ବାଧା ବିଘ୍ନକୁ ଅତିକ୍ରମ କରି ଭଗବାନ କୃଷ୍ଣଙ୍କର କଥା ଶ୍ରବଣ କରିବା ପାଇଁ ଆଗ୍ରହ ପ୍ରକାଶ କରିବ। ଅନେକ ସମୟରେ କୃଷ୍ଣ କଥା ଶ୍ରବଣ କରିବା ପାଇଁ ଅନେକ ବାଧା ଅନେକ ବିଘ୍ନ ଆସେ, କିନ୍ତୁ ଯାହାର ବୁଦ୍ଧି ସ୍ଥିର ସେ ସମସ୍ତ ବାଧା ବିଘ୍ନକୁ ଅତିକ୍ରମ କରି କୃଷ୍ଣ କଥା ଶ୍ରବଣ କରିବା ପାଇଁ प्रयास करें। तबे परीक्षित महाराज एपरी भाव जिते भगवान कृष्ण कथा श्रवण करने आग्रह प्रकाश करेणु सुखदेव गोस्वामी प्रशंसा करे राजन तुम बुद्धि बर्तमान स्थिर है कारण भगवान कृष्ण कथा श्रवण करने तुम अत्यधिक आग्रह रही तुम रुचि उत्पन्न है। वासुदेव कथा प्रश्न पुरुषांतरी पुनाति जे भगवान वासुदेव कथा संबंध रे प्रश्न करुथिबा व्यक्ति तीन प्रकार व्यक्ति से माने शुद्ध हेथांति वक्तारं पृथकं श्रोत्रं तत्पाद सलिलं यथा। ये तीन प्रकार व्यक्ति माने किए जो माने भगवान कृष्ण कथा श्रवण करी शुद्ध हेथांति वक्ता जे कृष्ण कथा कहुछ से शुद्ध हेथांति भगवान कृष्ण कथा कही पृथकं जे प्रश्नकर्ता जे प्रश्न करथांति जेपरी परीक्षित महाराज सुखदेव गोस्वामी को प्रश्न करथांति तेणु से मध्य शुद्ध होछन् कृष्ण कथा श्रवण कर एवं श्रोत्रु जो माने अन्य माने जो माने श्रवण करछन्ति जेपरी परीक्षित महाराज प्रश्न कले सुखदेव गोस्वामी तार उत्तर देले किंतु से स्थान रे अन्य मुनिऋषि माने जे माने उपस्थित थिले सेमाने मध्ये श्रवण करथिले तेणु सेमाने श्रवण करि मध्ये शुद्ध होते तेणु तीन प्रकार व्यक्ति ए भगवान कृष्णकर कथा श्रवण रे शुद्ध हेथांति जे वक्ता जे प्रश्नकर्ता एवं जे श्रोता तत्पाद सलिलं यथा जेपरि भगवान कृष्णकर चरण मिश्रित जल चरणोदक समस्त को शुद्ध करने समर्थ ठीक से हीपरी भगवान कथा मध्य समस्त को तीन प्रकार व्यक्ति को शुद्ध करने समर्थ तेरे भगवान चरण मिश्रित जल ताकि चरण दक गंगा जल गंगा नदी जल भगवान चरण मिश्रित है। गंगा नदी जल हूँ कारण सागर जल जिते भगवान बामन अवतार रे बलि महाराज दान ग्रहण करी निजर पद को विस्तार करेणु भगवान बामन देव गोटे पद ब्रह्मांड आवरण को भेद कला से आवरण जो छिद्र है छिद्र द्वारा कारण सागर जल भगवान बामन देव पद धौत कर गंगा नदी नाम प्रवाहित है स्वर्ग लोक स्वर्ग मंदाकिनी मंदाकिनी भाव में प्रवाहित है स्वर्ग लोक स्वर्ग लोक को पवित्र कला एवं से मंदाकिनी भगीरथ द्वारा आहूत ही भगीरथ नाम मत्स्य लोक को पवित्र कला तेणु से गंगा नदी पुनः पाताल लोक प्रवेश कर भगवती नाम पाताल लोक को पवित्र करेणु गंगा नदी को त्रिलोक पावनी बोली कहुए त्रिलोक पावनी गंगा ठीक से हीपरी भगवान कृष्ण कथा यहपरी तीन जन व्यक्ति को तीन प्रकार व्यक्ति को शुद्ध करने समर्थ तेरे परीक्षित महाराज भगवान कृष्ण संबंध में जानवाप जो सब प्रश्न कर गोटे प्रश्न थी भगवान श्रीकृष्ण ब्रजभूमि को यात्रा करने से क्यों क्यों लीलामान प्रकाश करेणु जदि भगवान श्रीकृष्ण ब्रजभूमि बाल्य काल बाल्य लीलामान प्रकाश करुथिले एवं असुर मान को बध करुथिले तबे जेतेबेले भगवान श्रीकृष्ण सात वर्षर बालक सेतेबेले से गोवर्धन पर्वत धारण करुथिले ତେବେ ଏହା କିପରି ସମ୍ଭବ ହେଲା? କାରଣ ଭଗବାନ କୃଷ୍ଣଙ୍କ ପାଇଁ କିଛି ଅସମ୍ଭବ ନୁହେଁ, ତାଙ୍କ ପାଇଁ ସବୁକିଛି ସମ୍ଭବ। ସେ ଯେତେବେଳେ ଛଅ ଦିନର ଶିଶୁ ଥିଲେ ସେତେବେଳେ ପୁତନା ରାକ୍ଷସୀର ବଧ କରିଥିଲେ, ଛଅ ଦିନର ଶିଶୁ ଅବସ୍ଥାରେ। ତେଣୁ ଭଗବାନ ଶିଶୁ ରୂପରେ ଥାନ୍ତୁ ବା ବାଳକ ରୂପରେ ଥାନ୍ତୁ ବା ଯୁବକ ରୂପରେ ଥାନ୍ତୁ, କିନ୍ତୁ ତାଙ୍କ ଭଗବତ୍ତାରେ କୌଣସି ହାନି ଦୃଷ୍ଟିଗତ ହୁଏ ନାହିଁ। ସେ ବାଳକ ରୂପରେ ଶିଶୁ ରୂପରେ ମଧ୍ୟ ସର୍ବସମର୍ଥ ଭଗବାନ। ଭଗବାନ ଯେତେବେଳେ ମତ୍ସ୍ୟ ରୂପ ଧାରଣ କରୁଛନ୍ତି, କଚ୍ଛପ ରୂପ ଧାରଣ କରୁଛନ୍ତି, ବରାହ ରୂପ ଧାରଣ କରୁଛନ୍ତି, ତାର ଅର୍ଥ ନୁହେଁ ଯେ ସାଧାରଣ ସେ ମତ୍ସ୍ୟ ବା କଚ୍ଛପ ହେଇଯାଉଛନ୍ତି। ମତ୍ସ୍ୟ କଚ୍ଛପ ରୂପରେ ମଧ୍ୟ ସେ ସର୍ବସମର୍ଥ ଭଗବାନ। ଭଗବାନଙ୍କର ସମସ୍ତ ଶକ୍ତି ତାଙ୍କ ନିକଟରେ ରହିଛି, ସେ ଶକ୍ତି ପ୍ରଦର୍ଶନ କରିବା ପାଇଁ ସକ୍ଷମ। ତେଣୁ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଶିଶୁର ଲୀଳା କରୁଥିଲେ ବ୍ରଜଭୂମିରେ, ସେତେବେଳେ ଛଅ ଦିନର ଶିଶୁ ଅବସ୍ଥାରେ ସେ ପୁତନା ରାକ୍ଷସୀର ବଧ କରିଥିଲେ। ସେହିପରି ସେ ଯେତେବେଳେ ସାତ ବର୍ଷର ବାଳକ, ସେ ସମୟରେ ସେ ଗୋବର୍ଦ୍ଧନ ପର୍ବତ ଧାରଣ କରିଥିଲେ। ତେବେ କିପରି ଭାବରେ, କାହିଁକି ଭଗବାନ ଶ୍ରୀକୃଷ୍ଣ ଏହି ଗୋବର୍ଦ୍ଧନ ପର୍ବତ ଧାରଣ କଲେ, ସେ ପ୍ରସଙ୍ଗ ସମ୍ବନ୍ଧରେ ବର୍ତ୍ତମାନ ସୁଖଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କୁ କହୁଛନ୍ତି ଯେ ଏକଦା ଭଗବାନ କୃଷ୍ଣ ଏବଂ ବଳରାମ ଯେତେବେଳେ ବ୍ରଜଭୂମିର ସୀମା କ୍ଷେତ୍ରରେ ଗୋଚାରଣ କରୁଥିଲେ, ସେ ସମୟରେ ମଥୁରାରେ ଥିବା ଜାଗିଙ୍କ ବ୍ରାହ୍ମଣମାନଙ୍କର ପତ୍ନୀମାନଙ୍କ ପ୍ରତି କୃପା ପ୍ରଦର୍ଶନ କରିଥିଲେ। ଏହି ବ୍ରାହ୍ମଣମାନଙ୍କର ପତ୍ନୀମାନେ ସେମାନେ ଭଗବାନ କୃଷ୍ଣଙ୍କର ପରମ ଭକ୍ତ ଥିଲେ। ଯଦିଓ ବ୍ରାହ୍ମଣମାନେ ଯେଉଁମାନେ କି ଯଜ୍ଞ ଅନୁଷ୍ଠାନ କରୁଥିଲେ ସେମାନେ ଭଗବାନ କୃଷ୍ଣଙ୍କର ଭକ୍ତ ନଥିଲେ। ଯେତେବେଳେ ଭଗବାନ କୃଷ୍ଣ ଏବଂ ବଳରାମ ନିଜର ସଖାମାନଙ୍କୁ କିଛି ଖାଦ୍ୟ ପାଇଁ ପ୍ରେରଣ କରିଥିଲେ, ସେତେବେଳେ ବ୍ରାହ୍ମଣମାନେ ଭଗବାନ କୃଷ୍ଣ ବଳରାମଙ୍କର ସଖାମାନଙ୍କୁ କୌଣସି ପ୍ରକାର ଉତ୍ତର ଦେଇନଥିଲେ ବା ସେମାନଙ୍କର ଇଚ୍ଛାକୁ ପୂର୍ଣ୍ଣ କରିନଥିଲେ, କୌଣସି ପ୍ରକାର ଖାଦ୍ୟଦ୍ରବ୍ୟ ପ୍ରଦାନ କରିନଥିଲେ ଯଜ୍ଞସ୍ଥଳରେ। କିନ୍ତୁ ଯେତେବେଳେ କୃଷ୍ଣ ଏବଂ ବଳରାମ ସେହି ସଖାମାନଙ୍କୁ ବ୍ରାହ୍ମଣମାନଙ୍କର ପତ୍ନୀମାନଙ୍କ ନିକଟକୁ ପ୍ରେରଣ କଲେ, ବ୍ରାହ୍ମଣମାନଙ୍କର ପତ୍ନୀମାନେ ସେମାନେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ନିଜ ମସ୍ତକରେ ଧାରଣ କରି କୃଷ୍ଣ ବଳରାମ ନିକଟକୁ ଯାଇଥିଲେ ଏ ଖାଦ୍ୟଦ୍ରବ୍ୟ ପ୍ରଦାନ କରିବା ପାଇଁ। ଏହିପରି ଭାବରେ ସେମାନେ କୃଷ୍ଣଙ୍କର କୃପାକୁ ପ୍ରାପ୍ତ ହୋଇଥିଲେ। ଯେଉଁ ବ୍ରାହ୍ମଣମାନେ ସର୍ବଦା ବେଦପାଠ ଯଜ୍ଞ ଅନୁଷ୍ଠାନରେ ପ୍ରବୀଣ, ସେମାନେ ଭଗବାନଙ୍କୁ ଚିହ୍ନି ପାରିଲେ। ଭଗବାନଙ୍କ ଯଜ୍ଞରେ ଯେଉଁମାନେ ଯଜ୍ଞର ଆହୁତି ଦ୍ୱାରା ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି, ସ୍ୱୟଂ ଭଗବାନ ବ୍ରଜଭୂମିରେ ଆବିର୍ଭୂତ ହୋଇ ଯେତେବେଳେ ସେମାନଙ୍କ ନିକଟରୁ କିଛି ଖାଦ୍ୟ ଭିକ୍ଷା କରୁଛନ୍ତି, ଏହି ବ୍ରାହ୍ମଣମାନେ ଗୋପାଳ ବାଳକମାନଙ୍କୁ କୌଣସି ପ୍ରକାର ଖାଦ୍ୟ ଦେବା ପାଇଁ ନିଜର ଅସମର୍ଥତା ବ୍ୟକ୍ତ କରୁଥିଲେ। ତେଣୁ ଏହା ଥିଲା ସେମାନଙ୍କର ଦୁର୍ଭାଗ୍ୟ। କିନ୍ତୁ ତାଙ୍କର ପତ୍ନୀମାନେ ଯେହେତୁ ଭକ୍ତିମତୀ, ଭଗବାନ କୃଷ୍ଣଙ୍କ ପ୍ରତି ତାଙ୍କର ଭକ୍ତି ଉତ୍ପନ୍ନ ହୋଇଥିଲା, ତେଣୁ ସେମାନେ ଏ ସୁଯୋଗର ସଦୁପଯୋଗ କଲେ, ଭଗବାନଙ୍କୁ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରି ସେମାନେ ନିଜ ମସ୍ତକରେ ବହନ କରି ଭଗବାନ କୃଷ୍ଣଙ୍କ ନିକଟକୁ ନେଇଯାଇଥିଲେ ଖାଦ୍ୟ ପ୍ରଦାନ କରିବା ପାଇଁ, ଏବଂ ଭଗବାନ କୃଷ୍ଣଙ୍କର କୃପା ପ୍ରାପ୍ତ ହେବା ପାଇଁ ସମର୍ଥ ହୋଇଥିଲେ। ତେବେ ଏ ଘଟଣା ପରେ କୃଷ୍ଣ ଏବଂ ବଳରାମ ଯେତେବେଳେ ସେହି ସ୍ଥାନରେ ଅବସ୍ଥାନ କରୁଥିଲେ, ସେତେବେଳେ ସେ ଦେଖିଲେ ଯେ ବ୍ରଜବାସୀମାନେ ନନ୍ଦ ମହାରାଜଙ୍କର ଅଧ୍ୟକ୍ଷତାରେ କୌଣସି ଏକ ଯଜ୍ଞ ଅନୁଷ୍ଠାନର ପ୍ରସ୍ତୁତି କରୁଛନ୍ତି। ତେଣୁ ସେମାନେ ବ୍ରଜବାସୀ ମାନେ ଏଇ ପ୍ରସ୍ତୁତି କାର୍ଯ୍ୟରେ ବ୍ୟସ୍ତ ରହି ବିଭିନ୍ନ ଦ୍ରବ୍ୟର ସଂଗ୍ରହ କରୁଛନ୍ତି ଏବଂ ଯଜ୍ଞ ଅନୁଷ୍ଠାନର ଆୟୋଜନ କରୁଛନ୍ତି। ତେବେ କୃଷ୍ଣ ଯଦିଓ ସର୍ବସମର୍ଥ ସର୍ବଜ୍ଞ ଏବଂ ସମସ୍ତ ପ୍ରାଣୀମାନଙ୍କ ହୃଦୟରେ ପରମାତ୍ମା ରୂପରେ ନିବାସ କରୁଛନ୍ତି, ଯଦିଓ ସବୁକିଛି ସେ ଜାଣିଛନ୍ତି, ତଥାପି ଏସବୁ ପ୍ରସ୍ତୁତି ପର୍ବକୁ ଦର୍ଶନ କରି ଭଗବାନ ଶ୍ରୀକୃଷ୍ଣ ନନ୍ଦ ମହାରାଜଙ୍କୁ, ନିଜର ପିତା ନନ୍ଦ ମହାରାଜଙ୍କୁ ପ୍ରଶ୍ନ କରୁଛନ୍ତି। ତେଣୁ ଭଗବାନ ଶ୍ରୀକୃଷ୍ଣ ନନ୍ଦ ମହାରାଜଙ୍କୁ କହୁଛନ୍ତି, କଥ୍ୟତାମେ ପିତା କୋୟମ୍ ସମ୍ଭ୍ରମ ଉପାଗତ। ତେଣୁ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ହେ ପିତା, ବର୍ତ୍ତମାନ ଏପରି କଣ ଏକ ବଡ଼ କାର୍ଯ୍ୟ ଆସି ଉପସ୍ଥିତ ହେଇଛି, ମୁଁ ସେ ସମ୍ବନ୍ଧରେ ଜାଣିବା ପାଇଁ ଇଚ୍ଛା କରୁଛି। କଥ୍ୟତାମେ ପିତା କୋ ଅୟମ୍ ସମ୍ଭ୍ରମ ବା ଉପାଗତ, କିଂ ଫଳଂ କଶ୍ଚ କୋ ଦେଶ କେନ ବା ସାଧ୍ୟତେ ମକ୍ଷର। ତେଣୁ ବର୍ତ୍ତମାନ ଆପଣମାନେ ଯେଉଁ କାର୍ଯ୍ୟ ପାଇଁ ପ୍ରସ୍ତୁତି କରୁଛନ୍ତି ଯଜ୍ଞ କାର୍ଯ୍ୟ ପାଇଁ, ଏ ଯଜ୍ଞ ଅନୁଷ୍ଠାନର ଫଳ କଣ, ଏ ଯଜ୍ଞ ଅନୁଷ୍ଠାନ କଲେ କି ଫଳ ପ୍ରାପ୍ତ ହେବ, ଏବଂ କଶ୍ଚ ଉଦ୍ଦେଶ୍ୟ, କାହା ଉଦ୍ଦେଶ୍ୟରେ, କେଉଁ ଦେବତାଙ୍କ ଉଦ୍ଦେଶ୍ୟରେ ଏ ଯଜ୍ଞ ଅନୁଷ୍ଠାନ ପାଇଁ ଏ ପ୍ରସ୍ତୁତି ଚାଲିଛି, କେଉଁ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଆପଣମାନେ ଏ ଯଜ୍ଞ ଅନୁଷ୍ଠାନର ବ୍ୟବସ୍ଥା କରୁଛନ୍ତି, ଏବଂ କେବେ ବା ସାଧ୍ୟତେ ମଠ, ଏବଂ କେଉଁ ଦ୍ରବ୍ୟ ଦ୍ୱାରା ଏ ଯଜ୍ଞ ଅନୁଷ୍ଠାନ ସମ୍ଭବ ହେବ। ତେଣୁ ଏ ବିଷୟରେ ମୁଁ ଜାଣିବାକୁ ଚାହୁଁଛି। ତେବେ ଭଗବାନ ଶ୍ରୀକୃଷ୍ଣ ସେତେବେଳେ 7 ବର୍ଷର ବାଳକ, ତେଣୁ ମହାରାଜ ନନ୍ଦ ଏବଂ ଅନ୍ୟ ବ୍ରଜବାସୀମାନେ ଭଗବାନ କୃଷ୍ଣଙ୍କର ଏହି ପ୍ରଶ୍ନକୁ ଏତେଟା ଗୁରୁତ୍ୱ ପ୍ରଦାନ କରୁନାହାନ୍ତି, ତେଣୁ ନନ୍ଦ ମହାରାଜ ନୀରବ ରହିଛନ୍ତି, କିଛି ଉତ୍ତର ଦେଉନାହାନ୍ତି। ତେଣୁ ଭଗବାନ ଶ୍ରୀକୃଷ୍ଣ ପୁନଃ ପ୍ରଶ୍ନ କରି ନନ୍ଦ ମହାରାଜ କହୁଛନ୍ତି, ଏତଦ୍ ବୃହି ମହାନ କାମ ମହ୍ୟମ ଶୁଶ୍ରୂଷବେ ପିତା। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ଯେତେବେଳେ ଦେଖିଲେ ଯେ ନନ୍ଦ ମହାରାଜ ତାଙ୍କ ପ୍ରଶ୍ନର ଉତ୍ତର ଦେଉନାହାନ୍ତି, ସେ ନୀରବ ରହିଛନ୍ତି, ତେଣୁ ଭଗବାନ ଶ୍ରୀକୃଷ୍ଣ ଭାବୁଛନ୍ତି ଯେ ବୋଧ ହୁଏ ପିତା ମୋତେ ସାଧାରଣ ବାଳକ ବୋଲି ଜ୍ଞାନ କରି ମୋ ପ୍ରଶ୍ନର ଉତ୍ତର ଦେଉନାହାନ୍ତି। ସେ ହୁଏତ ଭାବୁଛନ୍ତି ଯେ ଏଇ ଯଜ୍ଞ ଅନୁଷ୍ଠାନର କ'ଣ ଉଦ୍ଦେଶ୍ୟ, କାହା ପାଇଁ କରାଯାଉଛି, ଏସବୁ ମୁଁ ବୁଝିପାରିବି ନାହିଁ, ତେଣୁ ସେ ନୀରବ ରହିଛନ୍ତି। ଭଗବାନ ଶ୍ରୀକୃଷ୍ଣ ପୁନଃ କହୁଛନ୍ତି ଯେ ଏତଦ୍ ବୃହି ମହାନ କାମ, ହେ ପିତା, ଆପଣ କୃପା କରି ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ ଯେ ଏ ପ୍ରସ୍ତୁତି କାହା ପାଇଁ ଚାଲିଛି, କେଉଁ ଉଦ୍ଦେଶ୍ୟରେ ହେଉଛି, ଏବଂ ଏହାର ଫଳ କ'ଣ। ତେବେ ନନ୍ଦ ମହାରାଜ କହିଲେ, ତୁ ଏଥିରୁ ସବୁ କ'ଣ ପାଇବୁ, ତୁ ତୋର ସୁସ୍ଥ କାମ କର, ତୁ ଏସବୁ କିଛି ଏଥିରୁ ତୁ କିଛି ବୁଝିପାରିବୁନି, କାରଣ ସେମାନେ ଭାବୁଛନ୍ତି ଯେ କୃଷ୍ଣ ସାଧାରଣ ବାଳକ। ତେଣୁ ଭଗବାନ କୃଷ୍ଣ କହୁଛନ୍ତି, ମହାନ କାମ, ମୋର ବହୁତ ବଡ଼ ଇଚ୍ଛା ଜାଗ୍ରତ ହେଇଛି ଏ ସମ୍ବନ୍ଧରେ ଜାଣିବା ପାଇଁ, ଏବଂ ମୟମ ଶୁଶ୍ରୂଷବେ ପିତା, ଯେ ମୁଁ ଶ୍ରବଣ କରିବା ପାଇଁ ଚାହୁଁଛି ଯେ ଏ ଯେଉଁ ଯଜ୍ଞ ଅନୁଷ୍ଠାନର ପ୍ରସ୍ତୁତି ଚାଲିଛି, ତା କାହା ଉଦ୍ଦେଶ୍ୟରେ ହେଉଛି, ଏବଂ ତାର କ'ଣ ଫଳ, ତାହା ଜାଣିବା ପାଇଁ, ଶ୍ରବଣ କରିବା ପାଇଁ ମୋର ଇଚ୍ଛା ଜାଗ୍ରତ ହେଇଛି। ନହି ଗୋପ୍ୟ ସାଧନ କୃଷ୍ଣ ସର୍ବାତ୍ମନା, ଯେ ପ୍ରକୃତ ପକ୍ଷେ ଯେଉଁମାନେ ସାଧୁ ପୁରୁଷ ସେମାନେ ଅନ୍ୟମାନଙ୍କ ନିକଟରେ କିଛି ଗୁପ୍ତ ରଖିନଥାନ୍ତି, କାରଣ ସେମାନେ ଅନ୍ୟମାନଙ୍କୁ ନିଜ ସଦୃଶ ଜ୍ଞାନ କରିଥାନ୍ତି, ତେଣୁ ଏସବୁ ନହି ଗୋପେ ନି ସାଧନ ତେଣୁ ସାଧୁ ବ୍ୟକ୍ତି ମାନଙ୍କର ଏ ସଂସାରରେ କୌଣସି କାର୍ଯ୍ୟ ଗୁପ୍ତ ଭାବରେ ସମ୍ପାଦିତ ହୁଏ ନା, ସେମାନଙ୍କର ସବୁକିଛି କାର୍ଯ୍ୟ ଖୋଲା, ସମସ୍ତେ ଜାଣିପାରନ୍ତି। ତେଣୁ ଆପଣ ମାନେ ସବୁ ସାଧୁ ପୁରୁଷ, ତେଣୁ ଆପଣ ମାନେ ଏ କାର୍ଯ୍ୟ ପ୍ରସ୍ତୁତିର କଥା କିଛି ଗୋପନୀୟ ଭାବରେ ରଖିବେ ନାହିଁ। ଅସ୍ତି ଅସ୍ୱ ପରଦୃଷ୍ଟି ନାନ୍ ଅମିତ୍ର ଉଦାସ ବିଦ୍ୱେଷ, ଯେ ପ୍ରକୃତ ପକ୍ଷେ ଆପଣ ମାନେ ସାଧୁ ପୁରୁଷ ଏବଂ ସାଧୁ ପୁରୁଷ ମାନଙ୍କର ସ୍ୱପର ଭାବ ନଥାଏ, ଅର୍ଥାତ୍ ଏ ନିଜ ଲୋକ ସେ ପର ଲୋକ, ଅୟଂ ନିଜ ପରବେଶୀ ଗଣନାଂ ଲଘୁ ଚେତସା, ଯେ ଯେଉଁମାନେ ଲଘୁ ଚେତସା ଯେଉଁମାନଙ୍କର ଚେତନା ନିମ୍ନ ଚେତନା ନିଚ ଚେତନା ସେମାନେ ଅୟଂ ନିଜ ପରବେଶୀ, ଏ ମୋର ନିଜର ସେ ହେଉଛି ପରବ, ଏପରି ଭାବ ପୋଷଣ କରିଥାନ୍ତି। ତେଣୁ ଠିକ ସେହିପରି ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଯେଉଁମାନେ ସାଧୁ ପୁରୁଷ ସେମାନଙ୍କର ଏପରି ନିଜ ପରର ଭାବ ନଥାଏ, ଅସ୍ୱପର ଦୃଷ୍ଟି ନାହିଁ ଅମିତ୍ର ଉଦାସ ବିଦ୍ୱେଷ, ସେମାନେ ମଧ୍ୟ ଏପରି ଦେଖନ୍ତି ନାହିଁ ଯେ ଇଏ ମୋର ମିତ୍ର, ଇଏ ମୋର ବନ୍ଧୁ, ସେ ମୋର ଶତ୍ରୁ, ବା ଏ ବ୍ୟକ୍ତି ଉଦାସୀନ ନିରପେକ୍ଷ, ଏପରି ଦୃଷ୍ଟି ମଧ୍ୟ ସେମାନଙ୍କର ନାହିଁ। ତେଣୁ ଆପଣ ଯେହେତୁ ସାଧୁ ପୁରୁଷ, ତେଣୁ ଆପଣ ଭାବନ୍ତୁ ନାହିଁ ଯେ ଏ କାର୍ଯ୍ୟ ଗୁପ୍ତ ରୂପରେ ଆପଣମାନେ ସମ୍ପାଦିତ କରିବେ, ଏହାର କାରଣ କ'ଣ, କେଉଁ ଉଦ୍ଦେଶ୍ୟରେ କାର୍ଯ୍ୟ ସମ୍ପାଦିତ ହେଉଛି, ତାର ଫଳ କ'ଣ, ଏକଥା କେହି ଜାଣିବେ ନାହିଁ, ଏପରି ଆପଣଙ୍କ ଠାରୁ ଆଶା କରାଯାଉନି। ତେଣୁ ଆପଣ କୃପା କରି କୁହନ୍ତୁ ଯେ ଏ ପ୍ରସ୍ତୁତି କାହା ପାଇଁ, କେଉଁ ଉଦ୍ଦେଶ୍ୟରେ ହେଉଛି ଏବଂ ଏହାର ଫଳ କ'ଣ। ଉଦାସୀନ ରିବକ ବର୍ଜ ଆତ୍ମବତ ସୁହୃତ ଉଚ୍ଚତେ, ପ୍ରକୃତ ପକ୍ଷେ ନନ୍ଦ ମହାରାଜ ସେତେବେଳେ କହିଲେ ଯେ ପ୍ରକୃତ ପକ୍ଷେ ଆମେ ସେପରି ସାଧୁ ପୁରୁଷ ନୁହୁଁ, ଆମେ ଗୃହସ୍ଥ ଜୀବନରେ ରହିଛୁ, ତେଣୁ ଗୃହସ୍ଥ ଜୀବନରେ ଶତ୍ରୁ ମିତ୍ର ଭାବ ଆସିବା ସ୍ୱାଭାବିକ, ନିଜ ପରର ଭାବ ଆସିବା ସ୍ୱାଭାବିକ। ଯେଉଁମାନେ ଗୃହତ୍ୟାଗ କରିଛନ୍ତି, ଯେଉଁମାନେ ପ୍ରକୃତ ସାଧୁ ପୁରୁଷ, ସେମାନଙ୍କ ପାଖରେ ସେମାନଙ୍କ ପାଇଁ ଏ ବାକ୍ୟ ପ୍ରଯୁଜ୍ୟ, ସେମାନେ ସ୍ୱପର ନିଜ ପରର ଭାବରୁ ଉର୍ଦ୍ଧ୍ୱରେ ଥାନ୍ତି ସାଧୁ ପୁରୁଷମାନେ। କିନ୍ତୁ ଯେହେତୁ ଆମେ ଗୃହସ୍ଥାଶ୍ରମରେ ରହିଛୁ, ଗୃହସ୍ଥ ଜୀବନ ବ୍ୟତୀତ କରୁଛୁ, ତେଣୁ ଗୃହସ୍ଥାଶ୍ରମରେ ନିଜ ପରର ଭାବ ଆସିବା ସ୍ୱାଭାବିକ, ତେଣୁ ଆମେ ଏସବୁର ଉର୍ଦ୍ଧ୍ୱରେ ନାହୁଁ। ତେବେ ଯେତେବେଳେ ନନ୍ଦ ମହାରାଜ କଥା କହିଲେ, ସେତେବେଳେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଯେ ଉଦାସୀନ ଅରିବତ ବର୍ଜ ଆତ୍ମବତ ସୁହୃଦ ଉଚ୍ଚ, ତେଣୁ ଠିକ ଅଛି ଆପଣ ଯଦି ଏଇ ନିଜ ପରର ଭାବର ଉର୍ଦ୍ଧ୍ୱରେ ନାହାନ୍ତି, ତାହେଲେ ମୁଁ ତ ଆପଣଙ୍କର ନିଜ ଲୋକ, ମୁଁ ଆପଣଙ୍କର ପୁତ୍ର ନିଜ ଲୋକ, ତେଣୁ ମୋ ନିକଟରେ ଅତି କମରେ ଆପଣ କୌଣସି କଥା ଗୁପ୍ତ ରଖିବେ ନା। ଯେଉଁ ବ୍ୟକ୍ତି ଉଦାସୀନ ଅରିବତ ବର୍ଜେ, ଯଦି ବ୍ୟକ୍ତି ଶତ୍ରୁ ନୁହେଁ, ଏପରିକି ଉଦାସୀନ ନିରପେକ୍ଷ ବ୍ୟକ୍ତି, କିନ୍ତୁ ନିରପେକ୍ଷ ବ୍ୟକ୍ତି ମଧ୍ୟ ଶତ୍ରୁ ତୁଲ୍ୟ, ଯେହେତୁ ସେ ନିରପେକ୍ଷ ରହି ଶତ୍ରୁକୁ ସମର୍ଥନ କରୁଛି, ତେଣୁ ତାକୁ ଆମେ ବର୍ଜ୍ୟ, ତାକୁ ଆମେ ତ୍ୟାଗ କରିପାରିବା। କିନ୍ତୁ ସୁହୃଦ ଯେ ମଙ୍ଗଳାକାଙ୍କ୍ଷୀ ବନ୍ଧୁ, ତାକୁ ଆମେ ତ୍ୟାଗ କରିପାରିବା ନା। ତେଣୁ ମଙ୍ଗଳାକାଙ୍କ୍ଷୀ ବନ୍ଧୁଙ୍କ ନିକଟରେ ଏଇ ଗୁହ୍ୟ ରହସ୍ୟକୁ ବ୍ୟକ୍ତ କରିବା, ତାହା ହେଉଛି ପ୍ରକୃତ ବ୍ୟକ୍ତିର କର୍ତ୍ତବ୍ୟ। ତେଣୁ ମୁଁ ଯେହେତୁ ଆପଣଙ୍କର ପୁତ୍ର, ତେଣୁ ଆପଣ କୃପା କରି ଏଇ ଯେଉଁ ପ୍ରସ୍ତୁତି ପର୍ବ ଚାଲିଛି, ସେ ପ୍ରସ୍ତୁତି ପର୍ବର ସମ୍ବନ୍ଧରେ ମୋତେ କୁହନ୍ତୁ। ତେଣୁ ଏହିପରି ଭାବରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ନନ୍ଦ ମହାରାଜଙ୍କ କେତେ ନିବେଦନ କଲେ, ସେତେବେଳେ ପୁଣି ଦେଖୁଛନ୍ତି ଯେ ନନ୍ଦ ମହାରାଜ କୁଣ୍ଠାବୋଧ କରୁଛନ୍ତି। ଏଇ ସମ୍ବନ୍ଧରେ ସେମାନେ ଯୋଉ ପ୍ରସ୍ତୁତି ପର୍ବ କରୁଛନ୍ତି ସେ ସମ୍ବନ୍ଧରେ କୃଷ୍ଣଙ୍କ ନିକଟରେ କହିବା ପାଇଁ କୁଣ୍ଠାବୋଧ କରୁଛନ୍ତି। ତେଣୁ ଭଗବାନ ଶ୍ରୀକୃଷ୍ଣ ପୁଣି ନନ୍ଦ ମହାରାଜଙ୍କୁ କହୁଛନ୍ତି ଯେ ଜ୍ଞାତ୍ୱା ଅଜ୍ଞାତା ଚ କର୍ମାଣି ଜନୟଂ ଅନୁତିଷ୍ଠତି। ଆମେ ସଂସାରରେ ଦେଖୁ ଯେ ଅନେକ ଲୋକ ବିଭିନ୍ନ ପ୍ରକାର କର୍ମରେ ପ୍ରବୃତ୍ତ ହୋଇଥାନ୍ତି, କେହି କେହି ସେ କର୍ମର ଉଦ୍ଦେଶ୍ୟ ସମ୍ପର୍କରେ ଜାଣି କର୍ମରେ ପ୍ରବୃତ୍ତ ହୋଇଥାନ୍ତି, ଏବଂ କେହି କେହି ଅଜ୍ଞାନତା ବଶ ଅନ୍ୟମାନଙ୍କୁ ଦେଖି ସେ କର୍ମରେ ପ୍ରବୃତ୍ତ ହୋଇଥାନ୍ତି। ଆମେ ସଂସାରରେ ଦେଖୁ ଯେ ଅନେକ ସମୟରେ ଲୋକମାନେ ବିଭିନ୍ନ ବ୍ରତ ଅନୁଷ୍ଠାନ କରିଥାନ୍ତି, ଅନ୍ୟମାନଙ୍କୁ ଦେଖି ସେ କରୁଛି ତେଣୁ ମୁଁ କରିବି। ତାହାର ପ୍ରକୃତ କାରଣ କ'ଣ, ତାର ଉଦ୍ଦେଶ୍ୟ କ'ଣ, ଏବଂ ତାହା ଶାସ୍ତ୍ର ସମ୍ମତ କି ନାହିଁ, ସେ ସମ୍ବନ୍ଧରେ ଆମେ ଏତେଟା ପୁଙ୍ଖାନୁପୁଙ୍ଖ ଆଲୋଚନା ବା ଅନୁସନ୍ଧାନ କରିନଥାଉ। ତେଣୁ ଦେଖାଯାଏ ଯେ କିଛି ଲୋକ ସେମାନେ ଜ୍ଞାତ ସାରରେ ଜିନିଷକୁ ଭଲ ଭାବରେ ବୁଝି ସେ କାର୍ଯ୍ୟ କରିଥାନ୍ତି, ଏବଂ କିଛି ଲୋକ ସେ କାର୍ଯ୍ୟ ସମ୍ବନ୍ଧରେ ନ ବୁଝି ସେମାନେ ସେ କାର୍ଯ୍ୟରେ ପ୍ରବୃତ୍ତ ହୋଇଥାନ୍ତି। ତେଣୁ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଜ୍ଞାତା ଅଜ୍ଞାତା ଚ କର୍ମାଣି ଜନୟଂ ଅନୁତିଷ୍ଠତି ବିଦୁଷ କର୍ମ ସିଦ୍ଧିସା ଯଥା ମା ବିଦୁଷ ଭବେ। କିନ୍ତୁ ଯେଉଁମାନେ ବିଦୁଷ ଅର୍ଥାତ୍ ଯେଉଁମାନେ ପ୍ରକୃତ ତଥ୍ୟକୁ ଜାଣି ଯେ ଏହି କର୍ମର ଉଦ୍ଦେଶ୍ୟ କ'ଣ, ତାଦ୍ୱାରା କ'ଣ ଫଳପ୍ରାପ୍ତି ହେବ, ଏବଂ ଏ କାର୍ଯ୍ୟ କାହାର ଉଦ୍ଦେଶ୍ୟରେ କରାଯାଉଛି, କାହାର ପ୍ରସନ୍ନତା ପାଇଁ, ଏବଂ ଏହା ଶାସ୍ତ୍ର ସମ୍ମତ କି ନାହିଁ, ଏସବୁ ସମ୍ବନ୍ଧରେ ଜାଣି ଯେଉଁମାନେ କାର୍ଯ୍ୟ କରିଥାନ୍ତି ସେମାନେ କାର୍ଯ୍ୟର ଫଳକୁ ପ୍ରାପ୍ତ ହୋଇଥାନ୍ତି। କିନ୍ତୁ ଯେଉଁମାନେ ଅଜ୍ଞାନତା ବଶ କାର୍ଯ୍ୟରେ ପ୍ରବୃତ୍ତ ହୋଇଥାନ୍ତି, କର୍ମରେ ପ୍ରବୃତ୍ତ ହୋଇଥାନ୍ତି, ସେମାନେ ହୁଏତ ତାର ଫଳକୁ ପ୍ରାପ୍ତ ହୋଇନପାରନ୍ତି। ତେଣୁ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ତତ୍ତ୍ୱବା ତାବତ୍ କ୍ରିୟାଯୋଗ ଭଗବତାଙ୍କି ବିଚାରିତ। ତେଣୁ ଆପଣମାନେ ବର୍ତ୍ତମାନ ଏଇ ଯେଉଁ କାର୍ଯ୍ୟ କରିବାକୁ ଯାଉଛନ୍ତି, ଯେଉଁ ପ୍ରସ୍ତୁତି କରୁଛନ୍ତି, ଯେଉଁ କାର୍ଯ୍ୟ ପାଇଁ, ଯେଉଁ ଯଜ୍ଞ ଅନୁଷ୍ଠାନ ପାଇଁ, ଆପଣମାନେ ଏହାକୁ ଭଲ ଭାବରେ ବିଚାର କରି କରୁଛନ୍ତି ତ? ଏହା ଉପରେ ପୁଙ୍ଖାନୁପୁଙ୍ଖ ପର୍ଯ୍ୟାଲୋଚନା କରି ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ୱଜନମାନଙ୍କ ସହିତ ବିଚାର କରି ଏ କାର୍ଯ୍ୟ ଅନୁଷ୍ଠାନ କରୁଛନ୍ତି ତ? ଏବଂ ଏ କାର୍ଯ୍ୟ ଶାସ୍ତ୍ର ସମ୍ମତ କିମ୍ବା ଅଥବା ଲୌକିକ ସ୍ତର ନାହିଁ, ପୃଥକ ସାଧୁ ଧନ୍ୟତା। ତେଣୁ ବର୍ତ୍ତମାନ ଭଗବାନ କୃଷ୍ଣ କହୁଛନ୍ତି ଯେ ଆପଣମାନେ ଯେଉଁ କାର୍ଯ୍ୟ କରିବାକୁ ଯାଉଛନ୍ତି ତାହା ଶାସ୍ତ୍ରସମ୍ମତ କିମ୍ବା ଲୌକିକ ଲୌକିକ ମତ, ଲୋକମାନେ ଏପରି କାର୍ଯ୍ୟ ଅନୁଷ୍ଠାନ କରୁଛନ୍ତି ତେଣୁ ଆମେ କରୁଛୁ। ଏପରି ଦେଖାଯାଏ ଅନେକ କ୍ଷେତ୍ରରେ ଲୌକିକ ମତରେ କାର୍ଯ୍ୟ କର୍ମ କରାଯାଇଥାଏ, ବ୍ରତ ଅନୁଷ୍ଠାନ କରାଯାଇଥାଏ, କିନ୍ତୁ ତାର ଶାସ୍ତ୍ର ସମ୍ମତ କୌଣସି ପୃଷ୍ଠଭୂମି ନଥାଏ। ତେଣୁ ଭଗବାନ ଶ୍ରୀକୃଷ୍ଣ ବର୍ତ୍ତମାନ ନନ୍ଦ ମହାରାଜଙ୍କୁ ପ୍ରଶ୍ନ କରୁଛନ୍ତି ଯେ ଆପଣମାନେ ଯେଉଁ କାର୍ଯ୍ୟ କରୁଛନ୍ତି ଏହା ଲୌକିକ ମତରେ କରୁଛନ୍ତି ନା ଏହା ଶାସ୍ତ୍ର ସମ୍ମତ, ଶାସ୍ତ୍ରରେ ରହିଛି କରିବା ପାଇଁ। ତେଣୁ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଏକଥା ପ୍ରଶ୍ନ କଲେ ଏବଂ ନନ୍ଦ ମହାରାଜଙ୍କୁ ଅନୁରୋଧ କଲେ ସାଧୁ ବନ୍ୟତା ଆପଣ ସ୍ପଷ୍ଟ କରି ବର୍ତ୍ତମାନ ମୋତେ କୁହନ୍ତୁ କେଉଁ ଉଦ୍ଦେଶ୍ୟରେ କରୁଛନ୍ତି। ତେବେ ଏହା ପଛରେ ଭଗବାନ ଶ୍ରୀକୃଷ୍ଣଙ୍କର ଗୋଟିଏ ଉଦ୍ଦେଶ୍ୟ ଥିଲା, କାରଣ ଭଗବାନ ଶ୍ରୀକୃଷ୍ଣ ଜାଣିଥିଲେ ଯେ ପ୍ରକୃତ ପକ୍ଷେ ନନ୍ଦ ମହାରାଜ ଏବଂ ବ୍ରଜବାସୀମାନେ ଏଇ ଯେଉଁ ପ୍ରସ୍ତୁତି ପର୍ବ ଆରମ୍ଭ କରିଛନ୍ତି ତାହା ଉଦ୍ଦେଶ୍ୟରେ କରୁଛନ୍ତି, କିନ୍ତୁ ସେ ନନ୍ଦ ମହାରାଜଙ୍କ ଠାରୁ ଶ୍ରବଣ କରିବାକୁ ଚାହୁଁଥିଲେ ଯେ ପ୍ରକୃତ ପକ୍ଷେ ତାଙ୍କର କ'ଣ ଯୁକ୍ତି ରହିଛି ଏଇ ବ୍ରତ ଅନୁଷ୍ଠାନ ବା ଯଜ୍ଞ ଅନୁଷ୍ଠାନ କରିବା ପଛରେ। ତେଣୁ ବର୍ତ୍ତମାନ ନନ୍ଦ ମହାରାଜ ତାଙ୍କର ତର୍କ ଉପସ୍ଥାପିତ କରୁଛନ୍ତି। ତ ନନ୍ଦ ମହାରାଜ କହୁଛନ୍ତି ପର୍ଜନ୍ୟ ଭଗବାନ ଇନ୍ଦ୍ର ମେଘାସ୍ତ୍ମୃତ୍ୟ। ତେଣୁ ବର୍ତ୍ତମାନ ନନ୍ଦ ମହାରାଜ କହୁଛନ୍ତି ଯଜ୍ଞ ଅନୁଷ୍ଠାନର ଉଦ୍ଦେଶ୍ୟ କ'ଣ, କାହା ଉଦ୍ଦେଶ୍ୟରେ ସେ ଯଜ୍ଞ ଅନୁଷ୍ଠାନ କରୁଛନ୍ତି। କହୁଛନ୍ତି ପର୍ଜନ୍ୟ ଭଗବାନ ଇନ୍ଦ୍ର, ଏ ଯେଉଁ ବୃଷ୍ଟି ହେଉଛି ବର୍ଷା, ତାହା ଭଗବାନ ଇନ୍ଦ୍ରଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଛି। ନନ୍ଦ ମହାରାଜ ଇନ୍ଦ୍ରଙ୍କୁ ଏଠାରେ ଭଗବାନ ବୋଲି ସମ୍ବୋଧନ କରୁଛନ୍ତି, ପ୍ରକୃତ ପକ୍ଷେ ଇନ୍ଦ୍ର ଭଗବାନ ନୁହନ୍ତି, କିନ୍ତୁ ଯେହେତୁ ଇନ୍ଦ୍ର ବର୍ଷା ପ୍ରଦାନ କରୁଛନ୍ତି ତେଣୁ ସାଧାରଣ ଲୋକଙ୍କ ପାଇଁ ସେ ଭଗବାନ ସଦୃଶ। କାରଣ ବର୍ଷା ବିନା ଜଳ ବିନା ସଂସାରର ପ୍ରାଣୀମାନେ ବଞ୍ଚି ରହିବା ସମ୍ଭବ ନୁହେଁ, ତେଣୁ ଜଳକୁ ଜୀବନ ବୋଲି କୁହାଯାଇଛି। ତେଣୁ ନନ୍ଦ ମହାରାଜ କହୁଛନ୍ତି ପର୍ଜନ୍ୟ ଭଗବାନ ଇନ୍ଦ୍ର ମେଘାସ୍ତ୍ମୃତ୍ୟ। ତେଣୁ ଇନ୍ଦ୍ର ବର୍ଷାକୁ ନିୟନ୍ତ୍ରଣ କରୁଛନ୍ତି ଏବଂ ଯେଉଁ ମେଘମାନେ ଆକାଶରେ ବିତରଣ କରୁଛନ୍ତି ସେମାନେ ଆତ୍ମମୃତ୍ୟ, ଇନ୍ଦ୍ରଙ୍କର ପ୍ରତିନିଧି ସ୍ୱରୂପ ସେମାନେ ଆକାଶରେ ବିତରଣ କରୁଛନ୍ତି। ଅର୍ଥାତ୍ ଇନ୍ଦ୍ରଙ୍କର ନିର୍ଦ୍ଦେଶରେ ଏଇ ମେଘମାନେ ବିତରଣ କରି ବୃଷ୍ଟି କରୁଛନ୍ତି ବିଭିନ୍ନ ସ୍ଥାନରେ। ତେଣୁ କେଉଁ ସ୍ଥାନରେ କେତେବେଳେ ବୃଷ୍ଟି ହେବ ତାହା ଇନ୍ଦ୍ରଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଛି। ଯଦି କୌଣସି ସ୍ଥାନରେ ବୃଷ୍ଟି ହେଉନାହିଁ ତାହା ମଧ୍ୟ ଇନ୍ଦ୍ରଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଛି। ତେବେ ବର୍ଷନ୍ତି ଭୂତାନଂ ପ୍ରୀଣନଂ ଜୀବନଂ ପୟଃ। ତେଣୁ ସେ ଇନ୍ଦ୍ର ଅଭିବର୍ଷନ୍ତି ସେ ଭୂତାନଂ ପ୍ରୀଣନଂ, ପ୍ରାଣୀମାନଙ୍କର ସନ୍ତୁଷ୍ଟି ପାଇଁ ପ୍ରସନ୍ନତା ପାଇଁ ଇନ୍ଦ୍ର ବୃଷ୍ଟି କରିଥାନ୍ତି। କାରଣ ପ୍ରାଣୀମାନଙ୍କର ଜୀବନ ପୟଃ, ପ୍ରାଣୀମାନଙ୍କର ଜୀବନ ହେଉଛି ଜଳ, ଜଳ ବିନା ବଞ୍ଚିବା ସମ୍ଭବ ନୁହେଁ କାହାର, ତେଣୁ ଜଳକୁ ଜୀବନ ବୋଲି କୁହାଯାଇଛି। ତେଣୁ ପ୍ରାଣୀମାନେ ଏଇ ବୃଷ୍ଟି ଦ୍ୱାରା ଜଳକୁ ପ୍ରାପ୍ତ ହୋଇଥାନ୍ତି, ଏଇ ବୃଷ୍ଟି ଦ୍ୱାରା ଭୂମିରେ ଶସ୍ୟ ଉତ୍ପନ୍ନ ହୋଇଥାଏ। ଯଦି ବୃଷ୍ଟି ନ ହେବ ଅନାବୃଷ୍ଟିରେ କୌଣସି ପ୍ରକାର ଶସ୍ୟ ଉତ୍ପାଦନ ହୋଇପାରିବ ନାହିଁ, ଏବଂ ଜଳ ଦ୍ୱାରା ଆମେ ଜୀବନ ଧାରଣ କରୁଛେ, ଖାଦ୍ୟଦ୍ରବ୍ୟ ଗ୍ରହଣ କରୁଛେ, ଏସବୁ ଜଳ ଦ୍ୱାରା ସମ୍ଭବ ହେଉଛି। ତେଣୁ ନନ୍ଦ ମହାରାଜ କହୁଛନ୍ତି ଯେ ପ୍ରାଣୀମାନଙ୍କର ଜଳ ହିଁ ହେଉଛି ଜୀବନ, ତେଣୁ ଏହି ବୃଷ୍ଟି ଦ୍ୱାରା ପ୍ରାଣୀମାନେ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ଜୀବନ ଧାରଣ କରିଥାନ୍ତି। ତମ ତାତ ବୟଂ ଅନ୍ୟ ବାମସ୍ୟାଂ ପ୍ରତି ଈଶ୍ୱର। ତେଣୁ ହେ ବତ୍ସ, ଆମେମାନେ ଏ ଯେଉଁ ଆୟୋଜନ କରୁଛୁ ସେଇ ମେଘମାନଙ୍କର ପ୍ରତି, ଅର୍ଥାତ୍ ଇନ୍ଦ୍ର ଯିଏକି ମେଘମାନଙ୍କୁ ନିୟନ୍ତ୍ରଣ କରୁଛନ୍ତି ଈଶ୍ୱର, ଦ୍ରବୀ ତେତ ସିଦ୍ଧ ହି ୟଜନ୍ତେ କୃଷି ନରାହ। ତେଣୁ ସେଇ ଇନ୍ଦ୍ରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଇନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଆମେ ଏଇ ଯଜ୍ଞ ଅନୁଷ୍ଠାନର ଆୟୋଜନ କରୁଛୁ। ତେଣୁ ଏଇ ଯେଉଁ ବିଭିନ୍ନ ଦ୍ରବ୍ୟ ଆମେମାନେ ସଂଗ୍ରହ କରିଛୁ ତାହା ସବୁ ଏଇ ଇନ୍ଦ୍ର ଯଜ୍ଞ ପାଇଁ ଉଦ୍ଦିଷ୍ଟ। ଇନ୍ଦ୍ର ଯେଉଁ ବର୍ଷା ପ୍ରଦାନ କରୁଛନ୍ତି, ବର୍ଷା ଦ୍ୱାରା ଯେଉଁ ଶସ୍ୟ ଉତ୍ପାଦନ ହେଉଛି, ସେ ଶସ୍ୟକୁ ଆମେ ସଂଗ୍ରହ କରି ବର୍ତ୍ତମାନ ଯଜ୍ଞ ଦ୍ୱାରା ଇନ୍ଦ୍ରଙ୍କୁ ପ୍ରଦାନ କରିବାକୁ ଯାଉଛୁ ତାଙ୍କର ସନ୍ତୁଷ୍ଟି ବିଧାନ ପାଇଁ। ତେଣୁ ଇନ୍ଦ୍ର ସନ୍ତୁଷ୍ଟ ହେଲେ ଉପଯୁକ୍ତ ସମୟରେ ବୃଷ୍ଟି ହେବ ଏବଂ ଶସ୍ୟ ଉତ୍ପନ୍ନ ହେବ ଏବଂ ପ୍ରାଣୀମାନେ ଆନନ୍ଦରେ ଜୀବନ ନିର୍ବାହ କରିବେ। ସେଥିପାଇଁ ଆମେମାନେ ଏହି ଯଜ୍ଞ ଅନୁଷ୍ଠାନରେ ବ୍ରତୀ ହେଇଛୁ। ଜୟ ଏବଂ ବିଶ୍ୱଜେ ଧର୍ମ ପରମ୍ପର୍ଯ୍ୟାଗତ ନର। ତେଣୁ ନନ୍ଦ ମହାରାଜ ବର୍ତ୍ତମାନ କହୁଛନ୍ତି ଯେ ଏଇ ଯେଉଁ ଇନ୍ଦ୍ର ଯଜ୍ଞର କାର୍ଯ୍ୟ ଏହା ପରମ୍ପରାଗତ ଭାବରେ ଆମେ କରିଆସିଛୁ, ଯଦିଓ ଏହା ଶାସ୍ତ୍ରରେ କେଉଁଠାରେ ବର୍ଣ୍ଣନା ନାହିଁ, ତଥାପି ପରମ୍ପରା ଅନୁସାରେ ଆମେ ଏଇ ଇନ୍ଦ୍ରଯଜ୍ଞ ଅନୁଷ୍ଠାନ ଅନେକ କାଳରୁ ଏସବୁ ପ୍ରଥା ଚାଲି ଆସିଛି ଏବଂ ଆମେ ସେ ପ୍ରଥାର ଅନୁସରଣ କରୁଛୁ। କାମା ଦେଶ ଭୟ ଲୋଭାତ୍ ସବୈ ମାତୃତି ଶୋଭନ। କିନ୍ତୁ ନନ୍ଦ ମହାରାଜ ପୁଣି ଭଗବାନ କୃଷ୍ଣ କହୁଛନ୍ତି ଯେ ଯଦିଓ ପରମ୍ପରା ଅନୁସାରେ ଏଇ ଇନ୍ଦ୍ରଯଜ୍ଞ ବ୍ରଜରେ ଅନୁଷ୍ଠିତ ହେଇ ଆସୁଛି ଏବଂ ଆମେ ବର୍ତ୍ତମାନ ସେହି ଇନ୍ଦ୍ରଯଜ୍ଞ ଅନୁଷ୍ଠାନ କରିବାକୁ ଯାଉଛୁ, କିନ୍ତୁ ଯଦି କୌଣସି ବ୍ୟକ୍ତି କାମବଶ ବା ଲୋଭାତ୍ ଲୋଭବଶ, ଭୟାତ୍ ଭୟବଶ ଏବଂ ଦ୍ୱେଷାତ୍ ଈର୍ଷାବଶ ଏଇ ଯଜ୍ଞ ଅନୁଷ୍ଠାନ ଇନ୍ଦ୍ରଯଜ୍ଞ ଅନୁଷ୍ଠାନ କରିବ ନାହିଁ ବା ଏ ବ୍ରତ ଅନୁଷ୍ଠାନକୁ ତ୍ୟାଗ କରିବ, ତାହେଲେ ତାର କୌଣସି ପ୍ରକାର ମଙ୍ଗଳ ହେବ ନାହିଁ, ତାର ସମସ୍ତ ପ୍ରକାର ଅମଙ୍ଗଳ ସାଧିତ ହେବ। କାରଣ ନନ୍ଦ ମହାରାଜ ଭଗବାନ କୃଷ୍ଣଙ୍କୁ ବୁଝିବାକୁ ଯାଇ କହୁଛନ୍ତି ଯେ ଯଦିଓ ଏହା ଶାସ୍ତ୍ରସମ୍ମତ ନୁହେଁ, ତଥାପି ପରମ୍ପରା ଅନୁସାରେ ଏପରି ଇନ୍ଦ୍ରଯଜ୍ଞ ଅନୁଷ୍ଠାନ ଚାଲି ଆସିଥିବା ହେତୁ ଆମେ ଯଦି ଏହାକୁ ତ୍ୟାଗ କରୁ ତାହେଲେ ଆମର ଅମଙ୍ଗଳ ହେବ। ସେମାନେ ଭାବୁଥିଲେ ଯେ ହୁଏତ କୃଷ୍ଣ କୌଣସି ପ୍ରକାର ବାଧା ଉତ୍ପନ୍ନ କରିବେ ଯଜ୍ଞରେ, ତେଣୁ ଆଗରୁ ନନ୍ଦ ମହାରାଜ କହୁଛନ୍ତି ଯେ ଆମେ ଯଦି ଏ କାର୍ଯ୍ୟ ନ କରୁ ତାହେଲେ ଆମର ଅମଙ୍ଗଳ ହେବ। ତେଣୁ ଏକଥା ଶ୍ରବଣ କରି ବର୍ତ୍ତମାନ ଭଗବାନ ଶ୍ରୀକୃଷ୍ଣ ନନ୍ଦ ମହାରାଜଙ୍କୁ ଉତ୍ତର ଦେଉଛନ୍ତି। ତେବେ ଭଗବାନ ଶ୍ରୀକୃଷ୍ଣଙ୍କର ଏହି ପ୍ରଶ୍ନ କରିବା ଏବଂ ବର୍ତ୍ତମାନ ସେ ଯେଉଁ ଉତ୍ତର ଦେଉଛନ୍ତି ତା ପଛରେ ଆଉ ଗୋଟିଏ ଉଦ୍ଦେଶ୍ୟ ଥିଲା। ଭଗବାନ କୃଷ୍ଣଙ୍କର ଉଦ୍ଦେଶ୍ୟ ଥିଲା ଯେ ତାଙ୍କର ଭକ୍ତମାନେ ଅନ୍ୟ କୌଣସି ଦେବତାଙ୍କର ଉପାସନା କରନ୍ତୁ ନାହିଁ। ଭଗବାନ କୃଷ୍ଣ କେବେ ଚାହୁଁନଥିଲେ ଯେ ବ୍ରଜବାସୀମାନେ ଯେଉଁମାନେ ତାଙ୍କର ଏକାନ୍ତ ଭକ୍ତ ପ୍ରିୟ ଭକ୍ତ ସେମାନେ ଅନ୍ୟ ଦେବତାମାନଙ୍କର ପୂଜା କରିବା ସେମାନଙ୍କ ପକ୍ଷରେ କୌଣସି ଆବଶ୍ୟକତା ନାହିଁ। ତେଣୁ ଭଗବାନ କୃଷ୍ଣ ଏ କାର୍ଯ୍ୟକୁ ପସନ୍ଦ କରୁନଥିଲେ। ଏବଂ ଦ୍ୱିତୀୟ ଉଦ୍ଦେଶ୍ୟ ଥିଲା ଯେ ଇନ୍ଦ୍ର ଯିଏକି ଭଗବାନ କୃଷ୍ଣଙ୍କର ଅଧୀନ ତାଙ୍କର ପ୍ରତିନିଧି, ଇନ୍ଦ୍ରଙ୍କ ମନରେ ଯେଉଁ ଅହଙ୍କାରର ଉଦୟ ହେଇଛି ଯେ ଇନ୍ଦ୍ର ସ୍ୱର୍ଗର ରାଜା ଏବଂ ମେଘମାନଙ୍କୁ ନିୟନ୍ତ୍ରିତ କରୁଛନ୍ତି, ତେଣୁ ଅନେକ ସମୟରେ ଇନ୍ଦ୍ରଙ୍କର ମନରେ ଅହଙ୍କାର ଉତ୍ପନ୍ନ ହେଇଥାଏ। ଯେତେବେଳେ ବ୍ୟକ୍ତି ଅନ୍ୟକୁ ନିୟନ୍ତ୍ରିତ କରିଥାଏ ତା ମନରେ ଅହଙ୍କାର ଆସେ ଯେ ମୁଁ ହେଉଛି ପ୍ରଭୁ ଈଶ୍ୱର, ମୁଁ ଅନ୍ୟମାନଙ୍କୁ ନିୟନ୍ତ୍ରିତ କରୁଛି, ମୋର ଅଧୀନରେ ସମସ୍ତେ ଅଛନ୍ତି। ତେଣୁ ଇନ୍ଦ୍ରଙ୍କର ଏପରି ଗର୍ବ ଅନେକ ସମୟରେ ଉଦିତ ହେଇଥାଏ ତାଙ୍କ ମନରେ, ଏବଂ ଇନ୍ଦ୍ର ଅନେକ କ୍ଷେତ୍ରରେ ଯଦିଓ ଜାଣିଥିଲେ ଯେ ଭଗବାନ ଆବିର୍ଭୂତ ହେଇଛନ୍ତି କିନ୍ତୁ ସେ ଭୁଲି ଯାଆନ୍ତି ଅହଙ୍କାରର ମଦରେ। ତେଣୁ ଆମେ ଦେଖିବା ଏଇ ଗୋବର୍ଦ୍ଧନ ଲୀଳାରେ ଇନ୍ଦ୍ର କିପରି ଅହଙ୍କାରର ବଶବର୍ତ୍ତୀ ହେଇ ଭଗବାନ କୃଷ୍ଣଙ୍କୁ ଚିହ୍ନିପାରିନଥିଲେ। ତେଣୁ ଇନ୍ଦ୍ରଙ୍କର ସେଇ ଅହଙ୍କାରକୁ ଦୂରୀଭୂତ କରିବା ପାଇଁ ଭଗବାନ କୃଷ୍ଣ ବର୍ତ୍ତମାନ ଏ ଲୀଳା କରିବାକୁ ଯାଉଛନ୍ତି। ତେଣୁ ତାଙ୍କର ଦ୍ୱିତୀୟ ଉଦ୍ଦେଶ୍ୟ ଥିଲା ଇନ୍ଦ୍ରଙ୍କର ଅହଙ୍କାରକୁ ଅହଙ୍କାରର ମଦକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରିବା। କାରଣ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଭକ୍ତମାନଙ୍କର ହୃଦୟରେ ଯେଉଁ ଅହଙ୍କାର ଉତ୍ପନ୍ନ ହୁଏ ତାକୁ ସହନ କରିପାରନ୍ତି ନାହିଁ। ଯଦି ଇନ୍ଦ୍ର ଭଗବାନଙ୍କର ଶୁଦ୍ଧ ଭକ୍ତ ନୁହନ୍ତି ତଥାପି ସେ ମଧ୍ୟ ଭକ୍ତ, ଭଗବାନଙ୍କର ପ୍ରତିନିଧି ସ୍ୱରୂପ ସେ ବିଭିନ୍ନ କାର୍ଯ୍ୟ ପରିଚାଳନା କରୁଛନ୍ତି। ତେବେ ଇନ୍ଦ୍ରଙ୍କ ପକ୍ଷରେ ଏପରି ଅହଙ୍କାରୀ ହେବା ଯେହେତୁ ଶୋଭନୀୟ ନଥିଲା, ତେଣୁ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଅହଙ୍କାରକୁ ଦୂରୀଭୂତ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ତେଣୁ ତାଙ୍କର ଦ୍ୱିତୀୟ ଉଦ୍ଦେଶ୍ୟ ଥିଲା ଇନ୍ଦ୍ରଙ୍କର ଅହଙ୍କାରକୁ ଚୂର୍ଣ୍ଣ କରିବା। ତେଣୁ ଭଗବାନ ଶ୍ରୀକୃଷ୍ଣ ବର୍ତ୍ତମାନ ଯେଉଁ ମତବାଦ ପୋଷଣ କରୁଛନ୍ତି, ଯେଉଁ ଦର୍ଶନ କଥା କହୁଛନ୍ତି ତାହା ପ୍ରକୃତ ପକ୍ଷେ ଭକ୍ତମାନଙ୍କର ଗ୍ରହଣୀୟ ନୁହେଁ। ବର୍ତ୍ତମାନ ଭଗବାନ ଶ୍ରୀକୃଷ୍ଣ କର୍ମ ମୀମାଂସା ଏବଂ ନାସ୍ତିକ ସାଂଖ୍ୟ ଦର୍ଶନର ବର୍ଣ୍ଣନା କରିବାକୁ ଯାଉଛନ୍ତି ଏବଂ ଏହାଦ୍ୱାରା ସେ ନନ୍ଦ ମହାରାଜଙ୍କୁ ପ୍ରଭାବିତ କରି ଏହି ଇନ୍ଦ୍ର ଯଜ୍ଞକୁ ବନ୍ଦ କରିବାକୁ ଯାଉଛନ୍ତି। ତେଣୁ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି କର୍ମ ଯାହା ଜନ୍ତୁ କର୍ମ ପ୍ରଲିଅତେ, ତେଣୁ ସେ କର୍ମ ମୀମାଂସା କଥା ବର୍ତ୍ତମାନ ଭଗବାନ କୃଷ୍ଣ କହୁଛନ୍ତି। ଯେପରି ସାଧାରଣ ଭାବରେ ସଂସାରରେ ଆମେ ଦେଖୁ ଯେ ଲୋକମାନେ ଯେଉଁମାନଙ୍କର ଭଗବାନଙ୍କ ଉପରେ ଦୃଢ଼ ବିଶ୍ୱାସ ନଥାଏ ସେମାନେ କର୍ମକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି। ସେମାନେ ଭାବନ୍ତି କର୍ମ ହିଁ ସବୁକିଛି ଏବଂ ଏ କର୍ମ ମୀମାଂସା ଦର୍ଶନ ହେଉଛି ଯେ ଈଶ୍ୱରଙ୍କ ଉପରେ ବିଶ୍ୱାସ ନଥାଏ କର୍ମ ମୀମାଂସାବାଦୀମାନଙ୍କର। ସେମାନେ ଯଦିଓ ପୁନର୍ଜନ୍ମ ଉପରେ ବିଶ୍ୱାସ କରିଥାନ୍ତି କିନ୍ତୁ ଭଗବାନଙ୍କ ଉପରେ ବିଶ୍ୱାସ କରିନଥାନ୍ତି। ତେଣୁ ବର୍ତ୍ତମାନ ଭଗବାନ ଶ୍ରୀକୃଷ୍ଣ ସେହି କର୍ମ ମୀମାଂସା ଦର୍ଶନ କଥା ନନ୍ଦ ମହାରାଜଙ୍କୁ କହୁଛନ୍ତି। କର୍ମ ଆଦାୟତେ ଜନ୍ତୁ, ଯେ ଜୀବମାନେ ନିଜର କର୍ମ ଫଳ ଭୋଗ କରିବା ପାଇଁ ଜନ୍ମଗ୍ରହଣ କରିଥାନ୍ତି ଏହି ସଂସାରରେ ଏବଂ କର୍ମ ଏହିଭଳି ପ୍ରଲିଅତେ ଏବଂ କର୍ମ ଦ୍ୱାରା ସେମାନଙ୍କର ମୃତ୍ୟୁ ମଧ୍ୟ ହେଇଥାଏ। ଅର୍ଥାତ୍ ବ୍ୟକ୍ତି ପୂର୍ବଜନ୍ମରେ ଯେଉଁ ସବୁ କର୍ମମାନ କରିଥାଏ ସେ କର୍ମ ଅନୁସାରେ ସେ ଗୋଟିଏ ଶରୀର ଗ୍ରହଣ କରେ, ଗୋଟିଏ ବିଶେଷ ପରିବାରରେ ଜନ୍ମଗ୍ରହଣ କରେ। ଏସବୁ କର୍ମ ଦ୍ୱାରା ନିର୍ଦ୍ଦିଷ୍ଟ ହେଇଥାଏ। ବ୍ୟକ୍ତି ନିଜ ନିଜର କର୍ମ ଫଳ ଭୋଗ କରିବା ପାଇଁ ଏକ ବିଶେଷ ସ୍ଥାନରେ ବିଶେଷ ପରିବାରରେ ବିଶେଷ ଶରୀର ଗ୍ରହଣ କରି ଜନ୍ମଗ୍ରହଣ କରିଥାଏ। ତେଣୁ କେଉଁ ବ୍ୟକ୍ତି ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରୁଛି, କିଏ ଶୂଦ୍ର ପରିବାରରେ ଜନ୍ମଗ୍ରହଣ କରୁଛି, କିଏ ପୁରୁଷ ଭାବରେ ଜନ୍ମଗ୍ରହଣ କରୁଛି, କିଏ ସ୍ତ୍ରୀ ଶରୀରରେ ଜନ୍ମଗ୍ରହଣ କରୁଛି, ଏସବୁ ପୂର୍ବ ଜନ୍ମର କର୍ମ ଫଳ ଦ୍ୱାରା ସବୁ ନିଶ୍ଚିତ ହେଇଛି ଏବଂ ଜନ୍ମ ସହିତ ମୃତ୍ୟୁ ମଧ୍ୟ ନିଶ୍ଚିତ ହେଇଛି। ଯେ ବ୍ୟକ୍ତି କେଉଁଠାରେ ଜନ୍ମଗ୍ରହଣ କରିବ, କେଉଁ ପରିବାରରେ, କେଉଁ ଶରୀରରେ ଜନ୍ମଗ୍ରହଣ କରିବ, ମନୁଷ୍ୟ ବା ପଶୁ ପକ୍ଷୀ ଶରୀର ଧାରଣ କରିବ, ଏସବୁ କର୍ମ ଦ୍ୱାରା ନିଶ୍ଚିତ ହେଇଛି ଏବଂ ତା ସହିତ ଜନ୍ମ ସହିତ ତାର ମୃତ୍ୟୁ ମଧ୍ୟ ନିଶ୍ଚିତ ହେଇଯାଇଛି। ଯେ ସେ କିପରି ମୃତ୍ୟୁବରଣ କରିବ, କେଉଁ ପରିସ୍ଥିତିରେ ମୃତ୍ୟୁବରଣ କରିବ, ତାହା ମଧ୍ୟ ନିଶ୍ଚିତ ହେଇଛି। ତେଣୁ ଭଗବାନ କୃଷ୍ଣ କହୁଛନ୍ତି କର୍ମ ଆଦାୟତେ ଜନ୍ତୁ କର୍ମଣେ ଏବେ ଚଲିଅତେ, ଯେ କର୍ମ ଫଳ ଅନୁସାରେ ବ୍ୟକ୍ତି ଜନ୍ମଗ୍ରହଣ କରୁଛି ଏବଂ ମୃତ୍ୟୁକୁ ମଧ୍ୟ ପ୍ରାପ୍ତ ହେଉଛି। ସୁଖ ଦୁଃଖ ଭୟଂ କ୍ଷେମଂ କର୍ମଣେ ବା ଅଭିପତ୍ୟତେ, ଏବଂ ଜୀବନରେ ବ୍ୟକ୍ତି କେତେ ସୁଖ ଭୋଗ କରିବ ବା କେତେ ଦୁଃଖ ଭୋଗ କରିବ, ସୁଖ ଦୁଃଖ ଭୟଂ କ୍ଷେମଂ ଏବଂ କେତେ ସୁରକ୍ଷା ପ୍ରାପ୍ତ ହେବ, କେତେ ଉଦ୍ବେଗ ଭୟକୁ ପ୍ରାପ୍ତ ହେବ, ଏସବୁ କର୍ମ ଦ୍ୱାରା ମଧ୍ୟ ନିଶ୍ଚିତ ହେଇଛି। ତେଣୁ ଆମେ ଅଧିକ ପରିଶ୍ରମ କରି ଅଧିକ ଅର୍ଥ ଉପାର୍ଜନ କରି ଅଧିକ ସୁଖୀ ହେବା ପାଇଁ ଆମେ ଯେଉଁ ଚେଷ୍ଟା କରୁଛେ ପ୍ରକୃତ ପକ୍ଷେ ଆମ ଭାଗ୍ୟରେ ଯେତିକି ସୁଖ ଅଛି ସେତିକି କେବଳ ପ୍ରାପ୍ତ ହେବ। ଆମେ ଅଧିକ ଚେଷ୍ଟା କଲେ ଅଧିକ ସୁଖ ଆମକୁ ପ୍ରାପ୍ତ ହେବ ନାହିଁ। ଏସବୁ ପୂର୍ବଜନ୍ମର କର୍ମଫଳ ଦ୍ୱାରା ସବୁ ନିଶ୍ଚିତ ହେଇଛି। ତେଣୁ ଆମର କେତେ ସୁଖ କେତେ ଦୁଃଖ ତାହା ସବୁ ପୂର୍ବ ଜନ୍ମର କର୍ମଫଳ ଦ୍ୱାରା ସବୁ ନିଶ୍ଚିତ ହେଇଛି, ସେଥିରେ ଆମେ କୌଣସି ପରିବର୍ତ୍ତନ କରିପାରିବା ନାହିଁ। କର୍ମ ନେଇବା ଅଧିପତ୍ୟତେ, ତେଣୁ ଏହିପରି ଭାବରେ ବ୍ୟକ୍ତି ଏହି କର୍ମଫଳ ଦ୍ୱାରା ସେ ସୁଖ ଦୁଃଖ ନିଜର ସୁରକ୍ଷା ବା ଭୟ ଉଦ୍ବେଗକୁ ପ୍ରାପ୍ତ ହେଉଛି। ତେବେ ଏପରି ଯେଉଁ ଦର୍ଶନ, ଏହା ଯଦିଓ ଠିକ ଯେ କର୍ମ ଦ୍ୱାରା ବ୍ୟକ୍ତି ପ୍ରାପ୍ତ ହେଉଛି, କିନ୍ତୁ କର୍ମ ଫଳକୁ ଧ୍ୱଂସ କରିବା ପାଇଁ ଆଉ ଗୋଟିଏ ଉପାୟ ରହିଛି, ସେ କଥା ସାଧାରଣ ଭାବରେ ସମସ୍ତେ ଜାଣିପାରିଥାନ୍ତି। ଏହା ନିଶ୍ଚିତ ଯେ ବ୍ୟକ୍ତି ନିଜର କର୍ମଫଳ ଭୋଗ କରିବା ପାଇଁ ସଂସାରରେ ଜନ୍ମଗ୍ରହଣ କରୁଛି, ସୁଖ ଦୁଃଖ ଭୋଗ କରୁଛି ଏବଂ ମୃତ୍ୟୁକୁ ପ୍ରାପ୍ତ ହେଉଛି ନିଜର କର୍ମ ଅନୁସାରେ। କିନ୍ତୁ ଏହି କର୍ମଫଳକୁ ଜଣେ ପରିବର୍ତ୍ତନ କରିପାରିବେ। କର୍ମାଣି ନିର୍ଦ୍ଧାରତି କିନ୍ତୁ ସଭକ୍ତି ଭାଜମ ଗୋବିନ୍ଦମ ଆଦି ପୁରୁଷମ ତମାହମ ଭଜା। ତେଣୁ ଯଦିଓ ଭଗବାନ ଶ୍ରୀକୃଷ୍ଣ ଠାରେ କର୍ମ ମୀମାଂସା ଦର୍ଶନର କଥା ନନ୍ଦ ମହାରାଜଙ୍କୁ କହୁଛନ୍ତି, କିନ୍ତୁ ସେ ଭଗବାନ ଶ୍ରୀକୃଷ୍ଣ ବ୍ୟକ୍ତିର କର୍ମଫଳକୁ ମଧ୍ୟ ନଷ୍ଟ କରିବା ପାଇଁ ସମର୍ଥ। ଯଦିଓ ସଂସାରରେ ନିୟମ ତାଙ୍କ ଦ୍ୱାରା ସୃଷ୍ଟ ଯେ ବ୍ୟକ୍ତି ନିଜର କର୍ମ ଅନୁସାରେ ଫଳକୁ ପ୍ରାପ୍ତ ହେବ, କିନ୍ତୁ ସେହି ଭଗବାନ ଶ୍ରୀକୃଷ୍ଣ ଚାହିଁଲେ ଏ କର୍ମଫଳକୁ ଧ୍ୱଂସ ମଧ୍ୟ କରିପାରିବେ, କାରଣ ସେ ସଂସାରର ନିୟମର ଅଧୀନରେ ନାହାନ୍ତି। ସଂସାରର ନିୟମ, ପ୍ରକୃତିର ନିୟମ କୃଷ୍ଣଙ୍କର ଅଧୀନ। ସେ ଏ ନିୟମକୁ ଭଗବାନ ନିଜେ ସୃଷ୍ଟି କରିଛନ୍ତି, ତେଣୁ ଯେ ନିୟମର ସ୍ରଷ୍ଟା ସେ ନିୟମର ଅଧୀନ ହେଇପାରିବ ନା, ସେ ନିୟମକୁ ମଧ୍ୟ ଭଙ୍ଗ କରିପାରେ। ତେଣୁ ଭଗବାନ ଶ୍ରୀକୃଷ୍ଣ ଏହି କର୍ମଫଳକୁ ଧ୍ୱଂସ କରିବା ପାଇଁ ସମର୍ଥ। ତେଣୁ ଯେଉଁମାନେ ଭଗବାନ କୃଷ୍ଣଙ୍କର ଭକ୍ତି କରିଥାନ୍ତି, ତାଙ୍କର ଭକ୍ତ ହେଇଥାନ୍ତି, ସେମାନଙ୍କର ଏ କର୍ମଫଳ ନଷ୍ଟ ହେଇଯାଇଥାଏ, ସେମାନେ ଏ କର୍ମଫଳକୁ ଭୋଗ କରିବା ପାଇଁ ବାଧ୍ୟ ନୁହନ୍ତି। ତେଣୁ ଏହା ହିଁ ହେଉଛି ଏକମାତ୍ର ଉପାୟ, ଯେଉଁମାନେ କୃଷ୍ଣଙ୍କର ଶରଣାଗତ, ତାଙ୍କର ଭକ୍ତ, ତାଙ୍କର ପୂଜା କରୁଛନ୍ତି, ସେମାନେ ଏ କର୍ମ ବନ୍ଧନରୁ ମୁକ୍ତ ହେବେ। ତେବେ ଭଗବାନ ଶ୍ରୀକୃଷ୍ଣ ବର୍ତ୍ତମାନ ତାଙ୍କର ଭକ୍ତମାନେ, ବ୍ରଜବାସୀମାନେ ଯେଉଁମାନେ ଦେବତା ପୂଜା, ଇନ୍ଦ୍ର ପୂଜା କରିବା ପାଇଁ ପ୍ରୟାସ ହେଇଛନ୍ତି, ଏଇ ଇନ୍ଦ୍ର ପୂଜା ବନ୍ଦ କରିବା ପାଇଁ ଏପରି ତର୍କ ଦେଉଛନ୍ତି ନନ୍ଦ ମହାରାଜଙ୍କ ସମ୍ମୁଖରେ। ଅଶିଚ ଈଶ୍ୱର କଶ୍ଚିତ ଫଳରୂପୀ ଅନ୍ୟ କର୍ମଣାମ କର୍ତ୍ତାରଂ ଭଜତେ ସୋପି ନାହିଁ ଅକର୍ତ୍ତୁ ପ୍ରଭୁ ଈଶ୍ୱର। ତେଣୁ ବର୍ତ୍ତମାନ ଭଗବାନ ଶ୍ରୀକୃଷ୍ଣ ପୁଣି କହୁଛନ୍ତି ଯେ ଅଶିଚ ଈଶ୍ୱର କଶ୍ଚିତ ଫଳରୂପୀ ଅନ୍ୟ କର୍ମଣାମ, ଯେ ଯଦି କେହି ଭାବେ ଯେ ଜଣେ ଈଶ୍ୱର ଅଛନ୍ତି, ଯେ ସେ ସମସ୍ତ କର୍ମର ଫଳ ପ୍ରଦାନ କରୁଛନ୍ତି, ଯଦିଓ ଏସବୁ ନିୟମ ରହିଛି ଯେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର କର୍ମ ଫଳକୁ ଭୋଗ କରିବ, ଏ ଜନ୍ମରେ ହେଉ, ଅନ୍ୟ ଜନ୍ମରେ ହେଉ, ବା ଅନେକ ଜନ୍ମ ପରେ ହେଉ, କେତେବେଳେ ସେ ଭୋଗ କରିବ ତାହା ଆମ ହାତରେ ନାହିଁ। ଆମ କୃତକର୍ମର ଫଳ ଆମେ କେତେବେଳେ ଭୋଗ କରିବା ତାହା ଆମ ହାତରେ ନାହିଁ। ତେଣୁ ସେ କର୍ମଫଳକୁ ପ୍ରଦାନ କରୁଛନ୍ତି କିଏ? ଈଶ୍ୱର ପ୍ରଦାନ କରୁଛନ୍ତି। ତେଣୁ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ଯଦି ଈଶ୍ୱର ଅଛନ୍ତି ଏବଂ ସେ ଫଳ ପ୍ରଦାନ କରୁଛନ୍ତି କର୍ମ ଫଳ, ତାହେଲେ କର୍ତ୍ତାରଂ ଭଜତେ ସୋପି ନାହିଁ ଅକର୍ତ୍ତୁ ପ୍ରଭୁ ଈଶ୍ୱର। କିନ୍ତୁ ସେ ଭଗବାନ ସେ ବ୍ୟକ୍ତିର କର୍ମଫଳକୁ ସେତେବେଳେ ପ୍ରଦାନ କରିବେ ଯେତେବେଳେ ବ୍ୟକ୍ତି କୌଣସି କର୍ମ କରିବ। ଯଦି ବ୍ୟକ୍ତି କୌଣସି କର୍ମ କରୁନାହିଁ, ତାହେଲେ ଭଗବାନ କିପରି ତାକୁ ଫଳ ପ୍ରଦାନ କରିବେ? ତେଣୁ ବ୍ୟକ୍ତି କର୍ମ ଯେତେବେଳେ କରିବ ଏବଂ ଯେଉଁ କର୍ମ କରିବ ସେ ଅନୁସାରେ ହିଁ ଭଗବାନ ତାକୁ ଫଳ ପ୍ରଦାନ କରିବେ। ଯଦି ବ୍ୟକ୍ତି କୌଣସି ପ୍ରକାର କର୍ମରେ ସଂଲଗ୍ନ ନାହିଁ, ତାହେଲେ ଭଗବାନ କେଉଁଠାରୁ ତାକୁ ଫଳ ପ୍ରଦାନ କରିବେ? ତେଣୁ ଏପରି କଥା କହି ଭଗବାନ ଶ୍ରୀକୃଷ୍ଣ ଏକଥା କହିବାକୁ ଚାହୁଁଛନ୍ତି ଯେ ଭଗବାନ ମଧ୍ୟ କର୍ମର ଅଧୀନ, କିନ୍ତୁ ଯେଉଁଟାକି ଠିକ କଥା ନୁହେଁ। ତେବେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଯେ ଈଶ୍ୱରଙ୍କୁ କର୍ମ ଫଳ ପ୍ରଦାନ କରିବା ପାଇଁ କର୍ମର ଆବଶ୍ୟକତା ରହିଛି, ଯେ ବ୍ୟକ୍ତି ଯେତେବେଳେ କର୍ମ କରିବ ତାର ପରିଣାମ ସ୍ୱରୂପ ଈଶ୍ୱର ତାକୁ କର୍ମ ଫଳ ପ୍ରଦାନ କରିବେ। କିନ୍ତୁ ବ୍ୟକ୍ତି ଯଦି କର୍ମ କରୁନାହିଁ, ତାହେଲେ ସେ ଫଳ କିପରି ପ୍ରଦାନ କରିପାରିବେ? କିଂ ଇନ୍ଦ୍ରେଣ ଇହ ଭୂତାନଂ ସ୍ୱ କର୍ମାନୁବର୍ତ୍ତିନଂ ଅନିଶ୍ଚୟନ अन्यथा कर्तुं स्वभाव भेदं नृणा। तेणु बर्तमान भगवान श्रीकृष्ण कहते जे ए इंद्र आपण कहले जे इंद्र वृष्टि करुचे तेणु वृष्टि द्वारा समस्त शस्य को प्राप्त होती जीवन धारण कर किंतु इंद्र ए कौन करिवार किं इंद्रेण यह भूतानं स्वस्य कर्मान वर्तेना। ये संसार में प्रत्येक व्यक्ति निज निजर कर्म फल भोग करिवा पाई आसी तेणु इंद्र व्यक्तिर कर्म फल रे किसी परिवर्तन नहीं पारे कि जेहेतु से एक साधारण देवता से कहार कर्मफल कौन परिवर्तन करिपारे ना से वृष्टि करने द्वारा वृष्टि न करने द्वारा से कहार कर्मफल परिवर्तन नहीं करेंगे जहां को जैसे सुख एवं दुख भोग करने को रही जदि कहार भाग्य अच्छी जे अनादृष्टि तार मृत्यु हम ताले इंद्र कमस्त्र किसी परिवर्तन नहीं करेंगे अनादृष्टि दुर्भिक्ष द्वारा कहार मृत्यु हम तेब इंद्र से कौन परिवर्तन नहीं करेंगे तेणु भगवान श्रीकृष्ण कहते जे प्रत्येक व्यक्ति निज निजर कर्मफल भोग करने ये संसार को आणु व्यक्तिर कर्मफल अन्यथा करतु अर्थात व्यक्तिर कर्मफल परिवर्तन करिवार सामर्थ्य इंद्रंकर नाही अनिश्चय अन्यथा करतु स्वभाव विहितम निर्णय तेणु व्यक्ति निज निजर स्वभाव अनुसार से माने कर्मरे प्रवृत्त हेबे एवं स्वभाव केउठार सृष्टि होती पूर्वजन्मर कर्म अनुसार व्यक्तिर स्वभाव एवं स्वभाव द्वारा से कर्मरे पुणी प्रवृत्त होती बर्ते तो ब्रह्म विप्र राजन्य रक्षया भुवः वैशस्तु वार्तया जीवे छिद्रस्तु दीज सेव तेरे बर्तमान भगवान श्रीकृष्ण कहते जे संसार रे चारि वर्णर लोक रही जपर भगवत गीता रे भगवान श्रीकृष्ण कहते चातुर्वर्णं मया सृष्टं गुण कर्म विभाग चारि वर्ण सृष्टि मु करिछि गुण एवं कर्म अनुसार ए संसार प्रत्येक प्राणी सत्व रज एवं तम ये तीन गुण अधीन ये माया शक्ति त्रिगुणात्मक माया शक्ति अधीन एवं ये सत्व रज तम गुण अनुसार से कर्म प्रवृत्त होता तेणु ब्राह्मण जे कि सत्व गुण से थाए तेणु ब्राह्मण कर्म से शास्त्र अध्ययन कर एवं शास्त्र तथा शिक्षा लब अन्य को ईश्वर आराधना करिवो एवं अन्य को ईश्वर आराधना शिक्षा प्रदान करिवो यह हूँ ब्राह्मण कर्म कम जेहेतु से सत्वगुण रही तार स्वभाव यही से आनंद अनुभव कर ब्राह्मण ब्राह्मण को जब कह रिक्शा चलवा युद्ध क्षेत्र को जी ब्राह्मण से कार्य कर किंतु जे क्षत्रिय जेहेतु से रजगुण रही तेणु क्षत्रिय राजन्य रक्षा भवः जे क्षत्रिय से संसार पृथ्वी रक्षा कर पृथ्वी रक्षा पाई धर्म रक्षा पाई क्षत्रिय युद्ध कर क्षत्रिय से सामर्थ्य रही जे से रजगुण रही तेणु युद्ध पाई से सब समय तत्पर धर्म रक्षा पाई पृथ्वी रक्षा पाई से सब समय युद्ध पाई तत्पर युद्ध चापी अपरायन ये क्षत्रिय होती स्वभाव जे रजगुण संपन्न क्षत्रिय से युद्ध भूमि केवल पछघुंच रहना युद्ध क्षेत्र प्राण त्याग कर किंतु प्राण भय युद्ध क्षेत्र पलायन कर क्षत्रिय स्वभाव एवं जो मैंने वैश्य वैश्यस्तु वार्तया ଯେଉଁମାନେ ବୈଶ ସେମାନେ ବ୍ୟାପାର ବାଣିଜ୍ୟ କରିବେ, ବାଣିଜ୍ୟ କରିବେ, ସେ ହେଉଛି ବୈଶ୍ୟମାନେ। କାରଣ ବୈଶ୍ୟମାନେ ରଜଗୁଣ ଏବଂ ତମଗୁଣ ମିଶ୍ରିତ ଗୁଣ ସେମାନଙ୍କ ନିକଟରେ ରହିଥାଏ, ତେଣୁ ସେମାନଙ୍କର କାର୍ଯ୍ୟ ହେଲା କୃଷି ଗୋରକ୍ଷା ବାଣିଜ୍ୟ। ବୈଶ୍ୟମାନେ କୃଷି କାର୍ଯ୍ୟ କରିବେ, ଗୋରକ୍ଷା କରିବେ, ଗୋପାଳନ ଏବଂ ବାଣିଜ୍ୟ କରିବେ, ବେପାର କରିବେ। ଏବଂ ଯେଉଁମାନେ ଶୂଦ୍ର, ଶୂଦ୍ରସ୍ତୁ ଦ୍ୱିଜ ସେବୟ, ଶୂଦ୍ରମାନେ ଯେହେତୁ ଏସବୁ କାର୍ଯ୍ୟ କରିପାରିବେ ନାହିଁ, ସେମାନେ ଏହି ତିନି ବର୍ଣ୍ଣର ବ୍ୟକ୍ତିମାନଙ୍କର ସେବା କରିବେ, ସେଥିରେ ସେମାନେ ଆନନ୍ଦ ଅନୁଭବ କରିବେ। ଏ ତିନି ବର୍ଣ୍ଣର ବ୍ୟକ୍ତିମାନଙ୍କୁ ଦ୍ୱିଜ ବୋଲି କୁହାଯାଇଛି, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ, ଅର୍ଥାତ୍ ସେମାନଙ୍କର ଦ୍ୱିଜତ୍ୱ ସଂସ୍କାର ହୋଇଥାଏ। ଜନ୍ମ ନା ଜାତି ଶୂଦ୍ର ସଂସ୍କାର ଭାବେ ଦ୍ୱିଜ, ସଂସ୍କାର ଦ୍ୱାରା ଜଣେ ଦ୍ୱିଜତ୍ୱକୁ ପ୍ରାପ୍ତ ହୁଏ। ତେଣୁ ଶୂଦ୍ରମାନେ ଏହି ତିନି ବର୍ଣ୍ଣର ସେବା କରିବେ। ତେବେ ଭଗବାନ ଶ୍ରୀକୃଷ୍ଣ ବର୍ତ୍ତମାନ ଏହି ବୈଶ୍ୟ ବର୍ଣ୍ଣ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି, କାରଣ ନନ୍ଦ ମହାରାଜ ବୈଶ୍ୟ ବର୍ଣ୍ଣରେ ଜନ୍ମଗ୍ରହଣ କରିଥିଲେ, ବୈଶ୍ୟ ଜାତିର ଥିଲେ। ତେଣୁ ଭଗବାନ ଶ୍ରୀକୃଷ୍ଣ ବର୍ତ୍ତମାନ କହୁଛନ୍ତି କୃଷି ବାଣିଜ୍ୟ ଗୋରକ୍ଷା କୃଷିଦମ ତୁରିଯଂ ଉଚ୍ଛେ, ଯେ ବୈଶ୍ୟମାନେ ବିଶେଷ ଭାବରେ ସେ ନିଜ ଜାତିର କଥା କହୁଥିଲେ ଭଗବାନ କୃଷ୍ଣ, ଯେ ଆମେମାନେ ସବୁ ବୈଶ୍ୟ କୂଳରେ ଉତ୍ପନ୍ନ ହେଇଛେ, ତେଣୁ ଆମର କାର୍ଯ୍ୟ ହେଲା କୃଷି ଗୋରକ୍ଷା ବାଣିଜ୍ୟ ଏବଂ ଆଉ ଗୋଟିଏ କାର୍ଯ୍ୟ କଥା କହୁଛନ୍ତି, ତାହା ହେଉଛି କୃଷି ଦର, ମାନେ ଟଙ୍କା ଧାର ଦର, ଧନ ଅର୍ଥ ମହାଜନୀ ବ୍ୟବସାୟ ବୈଶ୍ୟମାନେ କରିଥାନ୍ତି, ଉଦ୍ଧାର ଦେଇଥାନ୍ତି, ଧନ ଏବଂ ଚକ୍ରବର୍ତ୍ତୀ ଶୁଦ୍ଧ ଗ୍ରହଣ କରିଥାନ୍ତି। ଇଏ ହେଉଛି ବୈଶ୍ୟମାନଙ୍କର ଆଉ ଗୋଟିଏ କାର୍ଯ୍ୟ, ମହାଜନୀ ବ୍ୟବସାୟ। ବାର୍ତ୍ତା ଚତୁର୍ବିଧା ତତ୍ର ବୟମ ଗୋବୃତ୍ତିଆ ନିଶନ, ତେଣୁ ଯଦିଓ ବୈଶ୍ୟମାନଙ୍କର ଏପରି ଚାରି ପ୍ରକାର କର୍ମ ରହିଛି, କିନ୍ତୁ ଭଗବାନ କୃଷ୍ଣ ବର୍ତ୍ତମାନ ନନ୍ଦ ମହାରାଜଙ୍କୁ କହୁଛନ୍ତି ଯେ ଆମମାନେ ବିଶେଷ ଭାବରେ ଏଇ ଗୋରକ୍ଷା ଗୋପାଳନ କାର୍ଯ୍ୟରେ ଆମମାନେ ସବୁ ବ୍ୟସ୍ତ ରହିଛୁ, ଏହା ହେଉଛି ଆମର ପ୍ରଧାନ କର୍ମ। ଯଦିଓ ବୈଶ୍ୟମାନେ ଏହି ଚାରି ପ୍ରକାର କର୍ମ କରିପାରିବେ, କିନ୍ତୁ ବିଶେଷ ଭାବରେ ଆମମାନେ ବ୍ରଜଭୂମିରେ ସମସ୍ତେ ଏହି ଗୋପାଳନ କାର୍ଯ୍ୟରେ ବ୍ୟସ୍ତ ରହିବେ, ଏହା ହେଉଛି ଆମର ମୁଖ୍ୟ କାର୍ଯ୍ୟ ଗୋପାଳନ। ରଜସା ଆଚରିତା ମେଘା ବର୍ଷନ୍ତି ଅମ୍ବୁନି ଅମ୍ବୁନି ସର୍ବତ୍ର, ତେଣୁ ବର୍ତ୍ତମାନ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଯେ ଏଇ ଗୋପାଳନ ସହିତ ଏ ବର୍ଷାର କଣ ସମ୍ପର୍କ, ସେ ସମ୍ପର୍କରେ କହୁଛନ୍ତି ଯେ ରଜସା ଚୋରିତା ମେଘା, ନନ୍ଦ ମହାରାଜ କହିଥିଲେ ଯେ ଯେଉଁ ମେଘ ବୃଷ୍ଟି ହେଉଛି ତାହା ଇନ୍ଦ୍ରଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଛି, ତେଣୁ ଇନ୍ଦ୍ର ପ୍ରସନ୍ନ ହେଲେ ଉପଯୁକ୍ତ ସମୟରେ ମେଘ ବୃଷ୍ଟି ହେବ, ତାହେଲେ ଆମେ ଉପଯୁକ୍ତ ଖାଦ୍ୟଶସ୍ୟ ଉତ୍ପାଦନ କରିପାରିବା ଏବଂ ଆମର ଭରଣ ପୋଷଣ ହୋଇପାରିବ। କିନ୍ତୁ ଭଗବାନ ଶ୍ରୀକୃଷ୍ଣ ତର୍କ ଦେଉଛନ୍ତି ବିପରୀତ ତର୍କ, କହୁଛନ୍ତି ରଜସା ଚୋରିତା ମେଘା, କି ସଂସାରର ସୃଷ୍ଟି ହେଉଛି ରଜଗୁଣରୁ, ତେଣୁ ସତ୍ୱଗୁଣରେ ପାଳନ କରୁଛନ୍ତି ଭଗବାନ ବିଷ୍ଣୁ, ରଜଗୁଣରେ ବ୍ରହ୍ମା ସୃଷ୍ଟି କରୁଛନ୍ତି ଏବଂ ତମଗୁଣରେ ଶିବ ଧ୍ୱଂସ କରୁଛନ୍ତି, ତେଣୁ ସତ୍ୱଗୁଣ ହେଉଛି ପାଳକ ଗୁଣ, ରଜଗୁଣ ସୃଷ୍ଟି ଏବଂ ତମଗୁଣ ସଂହାରର ପ୍ରତୀକ। ତେଣୁ ଭଗବାନ କୃଷ୍ଣ କହୁଛନ୍ତି ରଜସା ଚୋରିତା ମେଘା, ଯେହେତୁ ରଜଗୁଣରେ ସବୁ କିଛି ସୃଷ୍ଟି ହେଉଛି, ତେଣୁ ଏ ରଜଗୁଣ ମେଘରେ ମଧ୍ୟ ସୃଷ୍ଟି ହେଉଛି। ରଜସା ତେଜିତ ମେଘ ବର୍ଷନ୍ତି ଅନ୍ଧୁନି ସର୍ବତ୍ର, ଏବଂ ଏଇ ମେଘ ସର୍ବତ୍ର ବିଚରଣ କରି ବୃଷ୍ଟି କରୁଛନ୍ତି ମେଘମାନେ। ଅନେକ ସମୟରେ ଦେଖାଯାଏ ଯେ ଯେତେବେଳେ ବର୍ଷା ହୁଏ, ବର୍ଷା କେବଳ ଶସ୍ୟ କ୍ଷେତ୍ର ଉପରେ ହୁଏ, ବର୍ଷା ଜନପଦରେ ମଧ୍ୟ ହୁଏ, ନଗର ଗ୍ରାମମାନଙ୍କରେ ହୁଏ, ପାହାଡ଼ ପର୍ବତରେ ମଧ୍ୟ ବୃଷ୍ଟି ହୋଇଥାଏ, ଏବଂ ସମୁଦ୍ରରେ ମଧ୍ୟ ବୃଷ୍ଟି ହୋଇଥାଏ, ଯେଉଁଠାରେ କୌଣସି ଆବଶ୍ୟକତା ନାହିଁ ଜଳର, ସମୁଦ୍ରରେ ଜଳର ଆବଶ୍ୟକତା ନାହିଁ, ଅଥଚ ସେଠାରେ ମଧ୍ୟ ବୃଷ୍ଟି ହେଉଛି। ପାହାଡ଼ ପର୍ବତରେ ଆବଶ୍ୟକତା ନାହିଁ ଜଳର, ସେଠାରେ ମଧ୍ୟ ବୃଷ୍ଟି ହେଉଛି। ତେଣୁ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଯେ ତୁମେ ଯେଉଁ ଭାବୁଛ ଯେ ଇନ୍ଦ୍ର ଯଜ୍ଞ ଅନୁଷ୍ଠାନ କଲେ ଇନ୍ଦ୍ର ପ୍ରସନ୍ନ ହେବ ଏବଂ ମେଘମାନେ ବୃଷ୍ଟି କରିବେ ଏବଂ ଆମମାନେ ସମସ୍ତେ ଉପଯୁକ୍ତ ଶସ୍ୟ ପ୍ରାପ୍ତ ହେବା, କିନ୍ତୁ ପାହାଡ଼ ପର୍ବତ ସାଗରମାନେ ତ ଇନ୍ଦ୍ରଯଜ୍ଞ କରୁନାହାନ୍ତି, ଅଥଚ ସେମାନେ ବୃଷ୍ଟି ଜଳକୁ ଅନାୟାସରେ ପ୍ରାପ୍ତ ହେଉଛନ୍ତି। ତାହେଲେ ଏ ଇନ୍ଦ୍ରଯଜ୍ଞ କରି ଲାଭ କ'ଣ? ପ୍ରଜାପତିଏ ଏବ ସିଦ୍ଧନ୍ତି ମହେନ୍ଦ୍ର କିଂ କରିଷ୍ୟତି। ତେଣୁ ଦେଖାଯାଉଛି ଯେ ସାଧାରଣ ଭାବରେ ଲୋକମାନେ ଏପରି ବୃଷ୍ଟି ଜଳ ପ୍ରାପ୍ତ ହେଇ ସେମାନେ ଜୀବନ ଧାରଣ କରୁଛନ୍ତି, ଏଥିରେ ଇନ୍ଦ୍ରଙ୍କର କ'ଣ କରିବାର ଅଛି? ତେଣୁ ଇନ୍ଦ୍ର ଯଜ୍ଞର କ'ଣ ଆବଶ୍ୟକତା ରହିଛି? ପୂର୍ବଦନପଦା ନ ଗ୍ରାମାନ ଗ୍ରହ ବୟମ ବନଗ୍ରହସ୍ତାପ ନିତ୍ୟମ ବନ ଶୈଳ ନିବାସିନା। ତେଣୁ ବର୍ତ୍ତମାନ ଆଉ ଗୋଟିଏ ତର୍କ ଦେଉଛନ୍ତି ଭଗବାନ କୃଷ୍ଣ, ସେ କହୁଛନ୍ତି ଯେ ଆମମାନେ ଆମମାନଙ୍କର ବୃତ୍ତି ହେଲା, ପ୍ରଧାନ ବୃତ୍ତି ହେଲା ଗୋପାଳନ, ତେଣୁ ଗୋପାଳନ କରିବାକୁ ହେଲେ ଆମକୁ ବନ ଜଙ୍ଗଲରେ ବିଚରଣ କରିବାକୁ ହୋଇଥାଏ। ତେଣୁ ଆମେ ଜନପଦରେ, କୌଣସି ନଗରରେ ବା ଗ୍ରାମରେ ସବୁ ସମୟରେ ଆମେ ରହିପାରୁ। ଯେଉଁମାନେ ଗୋପାଳ ସେମାନେ ଗୋପାଳନ ପାଇଁ ବନ ଜଙ୍ଗଲରେ ବନରେ ବିଚରଣ କରିଥାନ୍ତି। ତେଣୁ ଭଗବାନ କୃଷ୍ଣ କହୁଛନ୍ତି ନନ ପୁରା ପୁର ଜନପଦା ନ ଗ୍ରାମା ନ ଗୃହ, ନା ଆମେ ନଗରରେ ବା ଗ୍ରାମରେ ବା ଗୃହରେ ନିବାସ କରିବାର ସୌଭାଗ୍ୟ ଆମକୁ ପ୍ରାପ୍ତ ହେଇଛି। ବନଙ୍କ ସ୍ଥାପ ନିତ୍ୟ ବନ ଶୈଳ ନିବାସିନା। ତେଣୁ ଆମେ ସବୁ ଆମେ ଅଧିକାଂଶ ସମୟ ବନରେ ହିଁ ନିବାସ କରୁଛୁ, ତେଣୁ ଆମର ନିବାସ ହେଉଛି ବନ ଏବଂ ଶୈଳ, ବନ ଏବଂ ପର୍ବତ। ତେଣୁ ଗୋପାଳମାନଙ୍କୁ ବନ ଶୈଳ ନିବାସିନ ବୋଲି କୁହାଯାଉଛି, ଯେ ସେମାନେ ବନ ପର୍ବତରେ ନିବାସ କରିଥାନ୍ତି ଗୋପାଳନ ପାଇଁ। ତେଣୁ ଆମେ ସବୁ ବନ ଶୈଳ ନିବାସିନ, ଆମେ ବନରେ ଏବଂ ପର୍ବତରେ ନିବାସ କରୁଛେ। ତସ୍ମାତ୍ ଗବାଂ ବ୍ରହ୍ମଣାନ ଅଦ୍ୟସ୍ତାର ଅଭ୍ୟତାଂ ମଠ। ତେଣୁ ଆମର ଯେଉଁ ବୃତ୍ତି ପେଶା, ଆମର ପେଶା ହେଉଛି ଗୋପାଳନ କରିବା ଏବଂ ଆମର ନିବାସ ସ୍ଥାନ ହେଉଛି ବନ ଏବଂ ପର୍ବତ। ତେଣୁ ଆମେ ପ୍ରକୃତ ପକ୍ଷେ ଇନ୍ଦ୍ରର ପୂଜା ନ କରି ଆମେ ଗୋରୁମାନଙ୍କର, ଗୋମାତା ମାନଙ୍କର ପୂଜା କରିବା ଉଚିତ, ଏବଂ ଗୋ ସହିତ ବ୍ରାହ୍ମଣ ମାନେ ଗୋରୁମାନଙ୍କର ପୂଜା କରିବା ସହିତ ବ୍ରାହ୍ମଣ ମାନଙ୍କର ପୂଜା ଏବଂ ଅଦ୍ରି ପର୍ବତର ପୂଜା କରିବା ଉଚିତ। ଏଠାରେ ଅଦ୍ରି ଅର୍ଥାତ୍ ଗୋବର୍ଦ୍ଧନ ପର୍ବତ କଥା ଭଗବାନ କୃଷ୍ଣ କହୁଛନ୍ତି, ଯେହେତୁ ବ୍ରଜରେ ଅନେକ ପ୍ରକାର ପର୍ବତ ରହିଛି, ଅନେକ ପର୍ବତ, କିନ୍ତୁ ବିଶେଷ ଭାବରେ ଭଗବାନ କୃଷ୍ଣ ଏଠାରେ ଗୋବର୍ଦ୍ଧନ ପର୍ବତର ପୂଜା କରିବା କଥା ଉଲ୍ଲେଖ କରୁଛନ୍ତି। କାରଣ ଗୋବର୍ଦ୍ଧନ ଗୋବର୍ଦ୍ଧନ ଯେଉଁ ପର୍ବତ ଗୋରୁମାନଙ୍କର ବର୍ଦ୍ଧନରେ ସହାୟକ ହେଇଥାଏ। ଅର୍ଥାତ୍ ଗୋବର୍ଦ୍ଧନ ପର୍ବତରୁ ଗୋରୁମାନେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଘାସ ପ୍ରାପ୍ତ ହେଇଥାନ୍ତି, ସ୍ୱାଦିଷ୍ଟ ଜଳ ଗୋବର୍ଦ୍ଧନର ଝରଣାରୁ ପ୍ରାପ୍ତ ହେଇଥାନ୍ତି, ତେଣୁ ଗୋକୁଳର ବୃଦ୍ଧି ହେଇଥାଏ ଗୋବର୍ଦ୍ଧନ ଦ୍ୱାରା। ତେଣୁ ଭଗବାନ କୃଷ୍ଣ କହୁଛନ୍ତି ଏ ଗୋବର୍ଦ୍ଧନ ପର୍ବତ ଯେ ଆମର ଗୋରୁମାନଙ୍କ ପାଇଁ ଘାସ ଏବଂ ଜଳ ପ୍ରଦାନ କରୁଛନ୍ତି, ତାଙ୍କର ଆମେ ପୂଜା କରିବା ଉଚିତ। ଆମେ ଇନ୍ଦ୍ର ପୂଜାରୁ ଆମର କଣ ଲାଭ? ତେଣୁ ତସ୍ମାତ୍ ଗବାନ୍ ବ୍ରାହ୍ମଣାନ ଅଦ୍ରେଶ ଆଘତ ମଠ। ତେଣୁ ଆପଣମାନେ ସେମାନେ ଏଇ ଯେଉଁ ଯଜ୍ଞ ଅନୁଷ୍ଠାନର ଆୟୋଜନ କରୁଛନ୍ତି, ଆମେ ଇନ୍ଦ୍ର ଉଦ୍ଦେଶ୍ୟରେ ଏ ଯଜ୍ଞ ଅନୁଷ୍ଠାନ ନ କରି ଆମେ ବ୍ରାହ୍ମଣମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ, ଏଇ ଗୋବର୍ଦ୍ଧନ ପର୍ବତକୁ ସନ୍ତୁଷ୍ଟ କରିବା ପାଇଁ ଏବଂ ଗୋରୁମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏ ଯଜ୍ଞ ଅନୁଷ୍ଠାନ କରିବା ଉଚିତ। ଜୟ ଇନ୍ଦ୍ର ଜାଗ ସମ୍ମାର ଅୟଂ ସାଧ୍ୟତମ ନଖ। ତେଣୁ ବର୍ତ୍ତମାନ ଏଇ ଇନ୍ଦ୍ର ଯଜ୍ଞ କରିବା ପାଇଁ ଯେଉଁ ସବୁ ଦ୍ରବ୍ୟ ଆପଣମାନେ ସବୁ ସଂଗ୍ରହ କରିଛନ୍ତି, ଏସବୁ ଦ୍ରବ୍ୟକୁ ବର୍ତ୍ତମାନ ଆମେ ଏଇ ଗୋବର୍ଦ୍ଧନ ପର୍ବତକୁ ସନ୍ତୁଷ୍ଟ କରିବା ପାଇଁ, ବ୍ରାହ୍ମଣଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏବଂ ଗୋରୁମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ଦ୍ରବ୍ୟ ଦ୍ୱାରା ଆମେ ଯଜ୍ଞ ଅନୁଷ୍ଠାନ କରିବା। ଏହାଦ୍ୱାରା ଭଗବାନ ଶ୍ରୀକୃଷ୍ଣ ଆଉ ଗୋଟିଏ ତର୍କ ପ୍ରଦାନ କରୁଛନ୍ତି ଯେ ହୁଏତ ନନ୍ଦ ମହାରାଜ ଭଗବାନ କୃଷ୍ଣଙ୍କର ଏ ତର୍କକୁ ଗ୍ରହଣ କରିବେ କି ନାହିଁ, କାରଣ ସେ ଭାବୁଛନ୍ତି କୃଷ୍ଣ ଏକ ସାଧାରଣ ବାଳକ, 7 ବର୍ଷର ବାଳକ, ତେଣୁ ହୁଏତ ସେ ଗ୍ରହଣ ନ କରିପାରନ୍ତି। କିନ୍ତୁ ଭଗବାନ କୃଷ୍ଣ ଯେତେବେଳେ ବ୍ରାହ୍ମଣମାନଙ୍କୁ ସନ୍ତୁଷ୍ଟ କରିବା କଥା କହୁଛନ୍ତି, ତା ଅର୍ଥ ସେଠାରେ ଉପସ୍ଥିତ ଥିବା ସମସ୍ତ ବ୍ରାହ୍ମଣମାନେ ମଧ୍ୟ କୃଷ୍ଣଙ୍କର କଥାକୁ ସମର୍ଥନ କରିବେ। ତେଣୁ ବ୍ରାହ୍ମଣମାନେ ଯେ ଭଗବାନ କୃଷ୍ଣଙ୍କୁ ସମର୍ଥନ କଲେ, ନନ୍ଦ ମହାରାଜ ତାଙ୍କର କଥାକୁ ମାନିବା ପାଇଁ ବାଧ୍ୟ ହେବେ, ତେଣୁ ଭଗବାନ କୃଷ୍ଣ ଏପରି ବ୍ରାହ୍ମଣମାନଙ୍କୁ ସନ୍ତୁଷ୍ଟ କରିବା କଥା କହୁଛନ୍ତି। ଏବଂ କେବଳ ସେତିକି ନୁହେଁ, ତା ସହିତ ପୁଣି କହୁଛନ୍ତି ପ୍ରତ୍ୟୁତ୍ତରଣ ବିବିଧ ପାକା ସ୍ୱତନ୍ତା ପାୟସାଦୟ, କିପରି ଏଇ ଗୋବର୍ଦ୍ଧନ ଯଜ୍ଞ ଅନୁଷ୍ଠାନ ହେବ, ଗୋବର୍ଦ୍ଧନ ପୂଜା ଅନୁଷ୍ଠାନ ହେବ, ତାର ଉପାୟ ମଧ୍ୟ ଭଗବାନ କୃଷ୍ଣ ବର୍ଣ୍ଣନା କରୁଛନ୍ତି। କାରଣ ବ୍ରଜବାସୀମାନେ କେବେ ଗୋବର୍ଦ୍ଧନ ପୂଜା କରିନଥିଲେ, ସେମାନେ ଇନ୍ଦ୍ର ପୂଜା ପରମ୍ପରା ଅନୁସାରେ କରିଆସିଥିଲେ, କିନ୍ତୁ ଭଗବାନ କୃଷ୍ଣ ବର୍ତ୍ତମାନ ନୂତନ ଏକ ପ୍ରସ୍ତାବ ଦେଉଛନ୍ତି ଯେ ସେହି ସବୁ ସମ୍ଭାର ବା ଦ୍ରବ୍ୟକୁ ନେଇ ବର୍ତ୍ତମାନ ଗୋବର୍ଦ୍ଧନ ପୂଜା କରିବା ପାଇଁ ଯେଉଁ ପ୍ରସ୍ତାବ ଦେଉଛନ୍ତି, ସେ କିପରି ଭାବରେ ସେ ପୂଜା ଅନୁଷ୍ଠିତ ହେବ ବ୍ରଜବାସୀମାନେ ଜାଣନ୍ତି ନାହିଁ, ବା ନନ୍ଦ ମହାରାଜ ମଧ୍ୟ ଜାଣନ୍ତି ନାହିଁ, ତେଣୁ ଭଗବାନ କୃଷ୍ଣ ବିସ୍ତାର ପୂର୍ବରୁ ତାର ବର୍ଣ୍ଣନା କରୁଛନ୍ତି। କହୁଛନ୍ତି ପ୍ରତ୍ୟତାମ ବିବିଧ ପାକା, ଏଇ ଯେଉଁ ସବୁ ଦ୍ରବ୍ୟ ବର୍ତ୍ତମାନ ସଂଗ୍ରହ ହେଇଛି, ତାଦ୍ୱାରା ତୁମେମାନେ ସମସ୍ତେ ବିବିଧ ପ୍ରକାର ବ୍ୟଞ୍ଜନ ଅନ୍ନ ବ୍ୟଞ୍ଜନ ସବୁ ପ୍ରସ୍ତୁତ କର, ଏବଂ ତା ସହିତ ସ୍ୱପାନ୍ତା ପାୟସାଦୟ, ଯେ ବିଭିନ୍ନ ପ୍ରକାର ରସପୂର୍ଣ୍ଣ ତରକାରୀ ସବୁ ପ୍ରସ୍ତୁତ କର, ବିଭିନ୍ନ ପ୍ରକାର ଅନ୍ନ ଏବଂ ରସପୂର୍ଣ୍ଣ ତରକାରୀ ସବୁ ପ୍ରସ୍ତୁତ କର, ଏବଂ ତା ସହିତ ପାୟସାଦୟ ପାୟସ ପାୟସନ୍ନ କ୍ଷୀରି ଆଦି ସବୁ ପ୍ରସ୍ତୁତ କର। ସହ୍ୟାବାଦ ଉପସ୍ତୁଲ୍ୟ ସର୍ବଦୋହସ୍ତ ଗୁହ୍ୟତା, ଏବଂ ବିଭିନ୍ନ ପ୍ରକାର ପିଠାପଣା ଯାହା ସବୁ ଛଣା ଦ୍ରବ୍ୟ ଏବଂ ପିଠା ସବୁ ପ୍ରସ୍ତୁତ କର, ଏବଂ ଯେତେ ପ୍ରକାର ସବୁ ଦୁଗ୍ଧ ଘୃତ ଏସବୁ ରହିଛି ଦଧି ଏସବୁ ସଂଗ୍ରହ କରି ସେଥିରୁ ବିଭିନ୍ନ ପ୍ରକାର ଦ୍ରବ୍ୟ ସବୁ ପ୍ରସ୍ତୁତ କର। ଅଗ୍ରେ ସମ୍ୟକ ବ୍ରାହ୍ମଣ ହିଁ ବ୍ରହ୍ମବାଦୀ, ଏବଂ ବ୍ରାହ୍ମଣ ମାନେ ଯେଉଁମାନେ ବ୍ରହ୍ମବାଦୀ, ଯେଉଁମାନେ ବେଦ ଅଧ୍ୟୟନ କରୁଛନ୍ତି ଏବଂ ଭଗବାନଙ୍କୁ ଜାଣନ୍ତି, ସେପରି ବ୍ରାହ୍ମଣ ମାନେ ସେମାନଙ୍କୁ ନିମନ୍ତ୍ରିତ କରି ସେମାନେ ଯଜ୍ଞ ଅନୁଷ୍ଠାନ କରିବା ପାଇଁ ସେମାନଙ୍କୁ ପ୍ରେରିତ କରାଯାଏ। ବ୍ରାହ୍ମଣ ମାନେ ଆସି ଯଜ୍ଞ ଅନୁଷ୍ଠାନ କରି ଯଜ୍ଞ ଅଗ୍ନିକୁ ଆହ୍ୱାନ କରନ୍ତି। ଅନ୍ନ ବହୁ ଗୁଣେବ୍ୟ ଦେୟଂ ବୋଧେନ ଦକ୍ଷିଣା, ଏବଂ ଏହିପରି ଭାବରେ ବ୍ରାହ୍ମଣ ମାନେ ଯଜ୍ଞ ଅନୁଷ୍ଠାନ କଲେ, ସେମାନଙ୍କୁ ବ୍ରାହ୍ମଣ ମାନଙ୍କୁ ଯଜ୍ଞ ଅନୁଷ୍ଠାନ ପରେ ଭୁରି ଭୁରି ଭୋଜନ ପ୍ରଦାନ କରିବା ଉଚିତ। ଯଦି କୌଣସି ବ୍ରତ ଅନୁଷ୍ଠାନ ହେଉଛି ସେଥିରେ ବ୍ରାହ୍ମଣ ମାନଙ୍କୁ ଭୋଜନ ପ୍ରଦାନ କରାଯିବା ଆବଶ୍ୟକ, କାରଣ ଭଗବାନ ବ୍ରାହ୍ମଣ ମାନଙ୍କ ମୁଖରେ ଭୋଜନ କରିଥାନ୍ତି, ବ୍ରାହ୍ମଣ ବୈଷ୍ଣବ ସେମାନଙ୍କ ମୁଖରେ ଭୋଜନ କରିଥାନ୍ତି, ଏବଂ ଯଜ୍ଞ ଅନୁଷ୍ଠାନରେ ଅଗ୍ନି ମୁଖରେ ମଧ୍ୟ ଭୋଜନ କରିଥାନ୍ତି। ତେଣୁ ଯଜ୍ଞରେ ଯେଉଁ ଆହୁତି ଦିଆଯାଏ ତାହା ବସ୍ତୁତଃ ଭଗବାନଙ୍କ ଉଦ୍ଦେଶ୍ୟରେ ସେ ଆହୁତି ଦିଆଯାଇଥାଏ, କାରଣ ଭଗବାନଙ୍କର ଅନ୍ୟ ନାମ ହେଉଛି ଯଜ୍ଞ, ସେ ହେଉଛନ୍ତି ଯଜ୍ଞ ପୁରୁଷ। ତେଣୁ ଯଜ୍ଞ ଦ୍ୱାରା ଭଗବାନ କୃଷ୍ଣ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରାଯାଇଥାଏ। ତେଣୁ ଅଗ୍ନି ହେଉଛି ଭଗବାନଙ୍କର ମୁଖ, ବ୍ରାହ୍ମଣ ମାନେ ବୈଷ୍ଣବ ମାନେ ହେଉଛନ୍ତି ଭଗବାନଙ୍କର ମୁଖ। ତେଣୁ ଯେତେବେଳେ ବ୍ରାହ୍ମଣ ବୈଷ୍ଣବ ମାନଙ୍କୁ ଭୋଜନ ଦିଆଯାଏ ତାହାଦ୍ୱାରା ଭଗବାନ ସନ୍ତୁଷ୍ଟ ହୋଇଥାନ୍ତି, ଭଗବାନ ସେ ଭୋଜନକୁ ଗ୍ରହଣ କରିଥାନ୍ତି। ଅଗ୍ନିରେ ଯେତେବେଳେ ଧୃତ ଆହୁତି ଦିଆଯାଏ ସେତେବେଳେ ଭଗବାନ ଅଗ୍ନି ମୁଖରେ ସେ ଆହୁତିକୁ ଗ୍ରହଣ କରିଥାନ୍ତି। ତେଣୁ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଯେ ଅନ୍ନ ବହୁଗୁଣେଭ୍ୟ ଦେୟଂ ବୋଧେନ ଦକ୍ଷିଣା, ଯେ ବିବିଧ ପ୍ରକାର ଅନ୍ନ ପ୍ରସ୍ତୁତ କରି ବ୍ରାହ୍ମଣ ବୈଷ୍ଣବମାନଙ୍କୁ ଭୋଜନ ଦିଆଯାଉ, ଏବଂ ଭୋଜନ ସହିତ ଦକ୍ଷିଣା ମଧ୍ୟ ଦିଆଯାଉଛି। କେବଳ ଭୋଜନ ଦେଲେ ଏବଂ ଦକ୍ଷିଣା ନ ଦେଲେ ତାହା ଫଳବତୀ ହୁଏ ନାହିଁ। ସେଥିପାଇଁ ଗୀତାରେ ମଧ୍ୟ ଭଗବାନ କୃଷ୍ଣ କହୁଛନ୍ତି ଯେ ଯେଉଁଠାରେ ଦାନ ଦିଆଯାଉଛି କିନ୍ତୁ ଦକ୍ଷିଣା ଦିଆଯାଉଛି ତାହେଲେ ସେ ଦାନର କିଛି ଫଳ ପ୍ରାପ୍ତି ହୁଏ, ବା ଭୋଜନ ଦିଆଯାଉଛି ଦକ୍ଷିଣା ଦିଆଯାଉଛି ତାହେଲେ ସେ ଭୋଜନର କୌଣସି ଫଳ ଲାଭ ହେବ ଭୋଜନ ଦାତା। ତେଣୁ ଭଗବାନ କୃଷ୍ଣ କହୁଛନ୍ତି ବ୍ରାହ୍ମଣ ବୈଷ୍ଣବମାନଙ୍କୁ ଭୋଜନ ଦିଆଯାଉ, ଏବଂ ସେମାନଙ୍କୁ ଅନେକ ପ୍ରକାର ଧେନୁ, ଦକ୍ଷିଣାରେ ଧେନୁ ଏବଂ ଅର୍ଥ, ଏ ଦୁଇ ପ୍ରକାର ଦ୍ରବ୍ୟ ଦକ୍ଷିଣା ସ୍ୱରୂପ ପ୍ରଦାନ କରାଯାଉ। ଅନ୍ୟ ବେଶ ଆଶ୍ୱଚନ୍ଦ୍ର ପତିତେଭ୍ୟ ଯଥାରହତ, ଏବଂ କେବଳ ଏତିକି ନୁହେଁ ଯେ କେବଳ ବ୍ରାହ୍ମଣମାନେ ଭୋଜନ କରିବେ, ଏଇ ଗୋବର୍ଦ୍ଧନ ପୂଜା ପରେ ବ୍ରାହ୍ମଣମାନେ ଭୋଜନ କରିବେ ଏବଂ ସେମାନଙ୍କୁ ଦାନ ଦକ୍ଷିଣା ଦିଆଯିବ, କେବଳ ଏତିକି ନୁହେଁ, ତା ସହିତ ଯେତେ ସବୁ ପତିତ ବ୍ୟକ୍ତିମାନେ ଅଛନ୍ତି, ଏପରିକି ପଶୁପକ୍ଷୀମାନେ, କୁକୁର ଆଦି ପଶୁମାନେ, ଚଣ୍ଡାଳ ପତିତ ବ୍ୟକ୍ତିମାନେ, ସେମାନେ ସମସ୍ତେ ମଧ୍ୟ ଭୁରି ଭୋଜନ ପ୍ରାପ୍ତ ହେବା ଉଚିତ। ତେଣୁ କେବଳ ଯେ ବ୍ରାହ୍ମଣମାନେ ଏପରି ପୂଜା ଅନୁଷ୍ଠାନରେ ଭୋଜନ ପ୍ରାପ୍ତ ହେବେ ତାହା ନୁହେଁ, ଯେତେ ପ୍ରକାର ନୀଚ ଜାତିର ଲୋକ ରହିଛନ୍ତି ଏବଂ ପଶୁମାନେ ରହିଛନ୍ତି ସମସ୍ତେ ସେମାନେ ମଧ୍ୟ ପ୍ରାପ୍ତ ହେବେ ଭୋଜନ। ତେଣୁ ତାଦ୍ୱାରା ଭଗବାନ କୃଷ୍ଣ ଅନ୍ୟମାନଙ୍କୁ ମଧ୍ୟ ବ୍ରାହ୍ମଣମାନଙ୍କ ସହିତ ଯୋଡ଼ି ଦେଉଛନ୍ତି। ତେଣୁ ସମସ୍ତେ ଏ କଥାକୁ ସମର୍ଥନ କରିବେ, ଯେହେତୁ ସବୁ ବର୍ଣ୍ଣର ଲୋକ ସେଠାରେ ଉପସ୍ଥିତ ଥିଲେ ତେଣୁ ଏ ପ୍ରସ୍ତାବକୁ ସେମାନେ ମଧ୍ୟ ସମର୍ଥନ କରିବେ। ଏହିପରି ଭାବରେ ଭଗବାନ ଶ୍ରୀକୃଷ୍ଣ ଯାହା ପାଇଁ ଯାହା ଯୋଗ୍ୟ ସେପରି କଥା କହି ଜବସଂତ ଗବାନ ଦତ୍ତ ଗିରେ ଦିଅତଂ ବରେ, ଗୁରୁମାନଙ୍କୁ ଘାସ ପ୍ରଦାନ କରାଯିବ, ଏହାପରେ ବ୍ରାହ୍ମଣ ଅନ୍ୟ ବ୍ୟକ୍ତିମାନଙ୍କୁ ଭୋଜନ, ଏବଂ ଗୋରୁମାନଙ୍କୁ ମଧ୍ୟ ଭୋଜନ ଘାସ ପ୍ରଦାନ କରାଯିବ ଏବଂ ତା ସହିତ ବିରୟ ଦିଅତାଂ ବଳି ଏବଂ ବିଭିନ୍ନ ପ୍ରକାର ଦ୍ରବ୍ୟ ପ୍ରସ୍ତୁତ କରି ଏହି ଗୋବର୍ଦ୍ଧନ ପର୍ବତଙ୍କୁ ଭୋଗ ଲଗାଯିବ। ତେଣୁ ଭଗବାନ କୃଷ୍ଣ ଏହିପରି ପ୍ରସ୍ତାବ ଦେଉଛନ୍ତି ଏବଂ ଏହି ଗୋବର୍ଦ୍ଧନ ପୂଜାର ଅନ୍ୟ ସବୁ ବିସ୍ତାର ପୂର୍ବକ ବର୍ଣ୍ଣନା ରହିଛି, ଆମେ ତାକୁ କାଲି ଶ୍ରବଣ କରିବା, ଆଜି ଅଧିକ ସମୟ ହେଇଗଲାଣି। ତେଣୁ ଏହି ଗୋବର୍ଦ୍ଧନ ପୂଜା କିପରି ଭାବରେ ଅନୁଷ୍ଠିତ ହେବ ସେ କଥା ବର୍ତ୍ତମାନ ଭଗବାନ ଶ୍ରୀକୃଷ୍ଣ ସବୁ ବିସ୍ତାର ପୂର୍ବକ ବର୍ଣ୍ଣନା କରୁଛନ୍ତି, ଆମେ ଅଧିକ ବର୍ଣ୍ଣନା କାଲି ଶ୍ରବଣ କରିବା।
ହରେ କୃଷ୍ଣ।